भगवते वासुदेवाय। हरे कृष्ण। आमने भगवानंकर वाणी अवतार भगवानंकर मुख निःसृत वाणी जो भगवत गीता भगवान कहते अर्जुन को से श्रीमद भगवत गीतार एकादश अध्याय रे 13 नंबर श्लोक तत्रैकस्तं जगत्कृष्णं रविभक्तमनेकधा अपश्यत देवदेवस्य शरीरे पांडवस्तदा। अनुवाद से समय अर्जुन देखिले जे जदियो जगत हजार हजार भागर विभक्त ही अच्छी तथापि एक स्थान रे अर्थात भगवान विश्व रूप से अनंत विस्तृति लाभ कर श्लोक व्यवहूत तत्व शब्द बड़ अर्थपूर्ण अटे एथर सूचित हो उभय कृष्ण एवं अर्जुन रथरे बसी बेले अर्जुन विश्वरूप देखिथिले युद्ध क्षेत्र में से रूप देखिपारे नथिले कारण कृष्ण अर्जुन ही से रूप देखा दिव्य दृष्टि देते कृष्ण शरीर में अर्जुन हजार हजार ब्रह्मांड देखा पाइले वैदिक साहित्य आम जानुजे अनेक ब्रह्मांड अनेक ग्रह भुवन व लोक अच्छी तन्मध्य केतक मटी तैयारी केतक सुनार तैयारी केतक मणिमुक्तार तैयारी एवं केते खूब बड़ केतक एत बड़ नुहंती इपरी अनेक प्रकार रथरे बस अर्जुन ये ब्रह्मांड मान देखिपारे कि कृष्ण और अर्जुन मध्य कौन घटना चली बुझीपार तत्रैकस्त अनेकधा तत्रैकस्त जगत कृष्ण प्रविभक्त अनेकधा अपश्य देवदेवस्य शरीरे पांडवस्तदा। दशम अध्याय अनुरोध करथिले अर्जुन प्रभु आपण क्यों रूप अवस्थान करछन्ति कारण भगवान को दर्शन करिवार दुईटा उपाय अछि गोटे भगवान शक्ति को दर्शन आ गोटे भगवान सहित शक्ति को संपूर्ण भाव दर्शन कौन बुझीप गोटे छोट उदाहरण दिजिव प्रधानमंत्री शक्ति केम जान पुलिस जो तुम धर दब से जापर मुख्यमंत्री जो तुम मुख्यमंत्री शक्ति के तुम कौन जापर ताक पावर अच्छे कौन ईडी गोटे कौन अच्छे समस्ते घर बड़ बड़ अफिसर घर चेक करप्टेड पर्सन धर दौ कौन कौन तक ओडिया जो मैंने जब जो मैंने सब करप्टेड कलाधन रखि था अच्छा सी जेको समय जहाँ घर को भी चेक कर एमती तुम्हें भाव तुम घर को चेक कर पार भारत कानून एमती नियम रही शक्ति एम रही है जेको व्यक्ति को जाए चेक कर पार तेरु गोटे सी से प्रधानमंत्री नहांती मुख्यमंत्री नहांती कि शक्ति कार्य करें सब भगवान को देखापी जो इच्छा करूचे भगवान को दुई रूप देखा जाए आगे भगवान को शक्ति गोटे रूप देखा जाए जो मैंने कनिष्ठ से भगवान शक्ति को देखिए जो मैंने संपूर्ण शुद्ध हो गले जो मान संसार कौन से कामना बासना नहीं से भगवान को साक्षात रूप देखिए तो जी भगवान विग्रह भगवान विग्रह हूँ भगवान साक्षात रूप कि आम देखिपर कहीं आम कनिष्ठ स्तर में अच्छे नाम रूप विग्रह तीन चिदानंद भय तीन भितर तीन भेद ना भगवान नाम भगवान रूप भगवान नाम रूप विग्रह भगवान जो फर्म जाक किसी भेद ना कि आम शक्ति तो दर्शन करें दशम अध्याय हूँ केवल शक्तिर वर्णन केशु केशु महाभाग से श्लोक प्रभु आपड़ केउटी केउटी अच्छे मत कहले संपूर्ण दशम अध्याय भगवान कहते मुझे कौन रसमसी कहते प्रभास विशाषी सूर्य सूर्य को देखु सूर्य गुरु कौन करते सकल उठी सूर्य कौन करती सूर्य को लोक स्नान कर सारिकी जल दिखती
ସୂର୍ଯ୍ୟଙ୍କୁ ଦେଖିଲେ ପ୍ରଣାମ କରନ୍ତି, କାହିଁକି ସୂର୍ଯ୍ୟଦେବ କୃପା କଲେ ରୋଗ ହବନି, କିନ୍ତୁ ସେ ଜାଣନ୍ତିନି ଯେ ସେ ଭଗବାନଙ୍କର ଶକ୍ତି ପ୍ରଭା ଅଶ୍ମି ଶଶି ସୂର୍ଯ୍ୟ, ଶଶି ଚନ୍ଦ୍ରମା ଆଉ ସୂର୍ଯ୍ୟଙ୍କର ଯେଉଁ ପ୍ରଭା ଯେଉଁ କିରଣ ମୁଁ, ଏ ଯେଉଁ ଲାଇଟ୍ ତୁମେ ଦେଖ ଜଳୁଛି ତାର ମେସିନ୍ ଫେସିନ୍ ବସିଛି ସେ ପଞ୍ଚଳରେ ଆସୁଛି ନା ନାହିଁ, ଯେଉଁଠି ଯେଉଁଠି ଲାଇଟ୍ ଜଳୁଛି ତାର ଗୋଟେ ସୋର୍ସ ରହିଛି, ସେଠି କିଛି ଭରି କରାହେଉଛି, ଜଳ ଯେଉଁ ଜଳପ୍ରପାତ ଗୁଡ଼ାକ ରହିଛି କ'ଣ ଆମେ ପାରା କ'ଣ ହୀରାକୁଦ ସେଠି ସରିଗଲେ ତାପରେ କ'ଣ କରିବ, ସୋର୍ସଟା ସେଇଠି, ତାପରେ ଏଇଠି ଏନର୍ଜିଟା ଦେଖୁଛି, ସୋର୍ସ ଗୋଟେ ଜାଗାରେ ଅଛି, ଏନର୍ଜି ଗୋଟେ ଜାଗାରେ ଅଛି, ଆମେ କେବଳ ୟୁଜ୍ କରୁଛେ, ଆମେ କେବଳ ବ୍ୟବହାର କରୁଛେ, କିନ୍ତୁ ଆମେ ଜାଣିନେ ସୋର୍ସରୁ କେମିତି ଆସୁଛି, ସେ ଟର୍ବାଇନ୍ ଫର୍ମାଇନ୍ କ'ଣ ଅଛି ସେଥିରୁ ସେ ଜଳଟା ବର୍ତ୍ତମାନ ଦେଖ ଲାଇଟ୍ ହେଇଛି, ଜଳଟା କ'ଣ ତା ଧର୍ମ କ'ଣ ଶୀତଳ, ସେ ଦେଖ ସେ ଜଳଟା ସେ ଗୋଟେ ବ୍ୟକ୍ତିକୁ ମାରିଦେଉଛି, ସେ କରେଣ୍ଟ ହେଇଯାଉଛି ଶକ୍ତିଟା, ଦେଖ ସେ କ'ଣ କରୁଛି, କିନ୍ତୁ ଆମେ ଏଠି ୟୁଜ୍ କରୁଛେ, ଶକ୍ତିଟା କେଉଁଠି ଅଛି, ତା ସୋର୍ସଟା କେଉଁଠି ଅଛି, ଉତ୍ସଟା କେଉଁଠି ଅଛି, ଉତ୍ସଟା ଆଉ ଗୋଟେ ଜାଗାରେ ଅଛି, ସେଭଳିଆ ଆମେ ସୂର୍ଯ୍ୟଙ୍କୁ ଦେଖୁଛେ, କିନ୍ତୁ ସୂର୍ଯ୍ୟଙ୍କ ପାଖରେ ଯେଉଁ କିରଣ ଗୁଡ଼ିକ ତା ଉତ୍ସ କିଏ, ସେଇଟା କିଏ ଦେଖୁଛି, ଆମେ ତ ଖାଲି ଦେଖୁଛେ କିରଣ ଆସିଗଲା ସୂର୍ଯ୍ୟ ଆସିଗଲେ ଆମେ ଦର୍ଶନ କରିପାରୁ, ଭଗବାନଙ୍କୁ ଦର୍ଶନ କରିବା ପାଇଁ ଭଗବାନଙ୍କ ଶକ୍ତିଟାକୁ ଦର୍ଶନ କରିବା ଦରକାର, ଭଗବାନଙ୍କ ଶକ୍ତି କେଉଁଠି କେଉଁଠି ରହିଛି, ଆଉ ଏ ହେଉଛି ପ୍ରିଲିମିନାରୀ ଯାହା ପ୍ରାଥମିକ ଜିନିଷ, ଆକୁ ଏ ଦର୍ଶନ ନ କରିପାରିଲେ ଭଗବାନଙ୍କୁ ଦର୍ଶନ କରିପାରିବେନି, ଭଗବାନ ନିଜ ଗୋଟେ ଜୀବକୁ ସାହାଯ୍ୟ କରିବା ପାଇଁ କେତେ ରୂପରେ ସେ ବିସ୍ତାର ହେଇଛନ୍ତି, ରସୋହମ ଅପସୁକନ୍ତେ, ଜଳ ଯେଉଁ ପିଉଛେ ତା ସ୍ୱାଦ କିଏ, ଜଳ ଲୋକ ପିଇଦେଲେ କ'ଣ କହିବ, ଖରା ଦିନରେ ଜଳ ପିଇଦେଲେ କ'ଣ କହିବ, ଓହ କି ଶାନ୍ତି, ଆରେ ଶାନ୍ତି ଜଳ ଭିତରେ ଅଛି, ଜଳ ରସୋହମ ଅପସୁକନ୍ତେ, ଜଳେସୁ ରସ ସ୍ୱାଦ, ସେ ତ ଜଳ ପିଲାବେଳେ ଲୋକ କ'ଣ କରନ୍ତି, ଆଜିକାଲି ଲୋକ ଆଗରୁ ଜଳ ପିଲାବେଳେ ଚାହା ପିଲାବେଳେ ମୁଣ୍ଡିଆ ମାରନ୍ତି, ଆଉ ଓଡ଼ିଶାରେ ପାନ ଖାଇଲେ ତା ଲାଞ୍ଜ ଛିଡ଼ାନ୍ତି, ଲାଞ୍ଜକୁ ନା କ'ଣ କୁହନ୍ତୁ, ପାନ ଖାଇଲେ ତା ପଛପଟକୁ ଛିଡ଼େଇ ଦେବେ, ଛିଡ଼େଇ ପକେଇବେ, ମୁଣ୍ଡରେ ହାତ ମାରିବେ, ତାପରେ ଖାଇବେ, ତାପରେ କାନରେ ହାତ ମାରିବେ, କାନରେ କାନରେ ମନ୍ତ୍ର ନେଇଥାନ୍ତି, ତାଙ୍କୁ ସବୁ ଗୁରୁ ମନ୍ତ୍ର ଦେଇଥାନ୍ତି, କାନରେ ଗଙ୍ଗା ରହିଥାନ୍ତି, ତେଣୁ କାନରେ ହାତ ମାରିଦେଲେ ତାଙ୍କର ଯେଉଁ ନିଶା ଦୋଷ ପଳେଇଗଲା, ଆଉ ହାତ ଧୋଇବାକୁ ପଡ଼ିବନି, ଓଡ଼ିଆ ଲୋକ ବହୁତ ଚାଲାକ, ଗଞ୍ଜେଇ ଖାଇବେ, ଗଞ୍ଜେଇ ଖାଇଲା ବେଳେ କ'ଣ କରିବେ, ଗଞ୍ଜେଇ ଭରିକି ପୁଣି ମୁଣ୍ଡରେ ଭରିବେ, ଲୋକମାନେ ଭଗବାନଙ୍କୁ ବିଶ୍ୱାସ କମ୍ ସେ କମ୍ ଲୋକ, କିନ୍ତୁ ମଦ ଖାଇଲା ବେଳକୁ କାହିଁ ମଦକୁ ପ୍ରଣାମ କରିକି ବିଶ୍ୱାସ କରୁ, ପ୍ରଣାମ କରିକି ସେ ମଦ ପିଉନି, ଏତିକି ହେଲା ଡିଫରେନ୍ସ, ବର୍ତ୍ତମାନ ସମାଜ ଆଉ ପୂର୍ବ ସମାଜର ଡିଫରେନ୍ସ ହେଲା ଏତିକି, ଲୋକମାନେ ମାଛ ଖାଉଥିଲେ, ଏ ଯେଉଁ ଯେଉଁ କ'ଣ ସେ ଅଛନ୍ତି ଦୀକ୍ଷାବାଲା ସବୁ ଆମ ଓଡ଼ିଶାରେ ସବୁ ହଜାର ବାବାଙ୍କର ଦୀକ୍ଷା ଚେଲା ଅଛନ୍ତି, ସେ ଆମିଷ ଖାଇବେ, ଯେକୌଣସି ଜିନିଷ ଖାଇବେ ତା ପତ୍ର କାଢ଼ିକି ଟିକେ ରଖିବେ ବାବା ଜଳ ଛଡ଼େଇବେ, ଆରେ ଭଗବାନଟା ଖାଉନାହାନ୍ତି, କମସେ କମ୍ ସେ ଲୋକଟା ବିଶ୍ୱାସ କରୁଛି ଯେ ଭଗବାନ ଅଛନ୍ତି ବୋଲି, ଆଉ ଖାଉଛନ୍ତି ମୁଁ ଭଗବାନଙ୍କୁ ଦଉଛି, ବର୍ତ୍ତମାନ ମାଛ ମାଂସ ଖାଇବା ଲୋକ ମଦ ଖାଇବା ଲୋକ କେତେ ଜଣ ଭଗବାନଙ୍କୁ ମଦ ପିଲାବେଳେ ଭଗବାନଙ୍କୁ ଡାକୁଛନ୍ତି କି ଆମିଷ ଖାଇଲେ ଭଲ ଡାକୁଛି ମୋତେ କୁହ, ଗୋଟେ ପାପର ବି ଡିଗ୍ରେଡେସନ ହେଇଗଲାଣି, ପାପର ବି ପତନ ହେଇଗଲାଣି, ଏ କେତେ ଭୟଙ୍କର, ମାନେ ଆମେ ଯେଉଁଟା ଦେଖିଥିଲୁ ପାପୀମାନଙ୍କ ଭିତରେ ବର୍ତ୍ତମାନ ଆହୁରି ପାପୀ ମାନେ ସୁ, ଆରେ ପାପ କରିବାର ଜୀବ ଯଜଗୁଣ ତମଗୁଣ ପଳାଇଲେ ସେ ପାପ କରିଦେବ, ଏଇଟା ଗୋଟେ ନୂଆ କଥା, ତା ପାଇଁ କି ଚ୍ୟାଲେଞ୍ଜ ନୁହେଁ, କିନ୍ତୁ ସେ ଗୋଟେ ଜିନିଷ ବିଶ୍ୱାସ କରୁଥିଲା ଈଶ୍ୱର ଜଣେ ଅଛନ୍ତି, ଭଗବାନ ଅଛନ୍ତି, ଏଇଟା ଗୋଟେ ବିଶ୍ୱାସ କରୁଥିଲେ ଲୋକ, ଚୋରି ଚୋର ଚୋରି କରିବା ପୂର୍ବରୁ ସବୁ ଚୋରଙ୍କର କେଉଁ ପୂଜା କରନ୍ତି, ଯାଜପୁର ଲୋକ ସବୁ ଜାଣୁ ସବୁ ଚାଲକ ଲୋକ, ଚୋରମାନେ କେଉଁ ପୂଜା କରନ୍ତି, ପ୍ରାୟତଃ ମା ମାନଙ୍କୁ ଦୁର୍ଗା ଶକ୍ତି କାଳୀଙ୍କୁ ପୂଜା କରନ୍ତି, ତାଙ୍କ ଗାଁ ଗ୍ରାମ ଦେବତୀକୁ ପୂଜା କରନ୍ତି, ସବୁ ମାନସିକ ରଖନ୍ତି ଚୋରମାନେ, ଚୋରମାନେ ଡାକେ ପ୍ରଭୁ ଆଜି କେମିତି ଯିବି, ଧରା ନ ପଡ଼ୁ, ସିଏ ଭଗବାନ ଡାକୁଥିବ ପ୍ରଭୁ ମୋତେ ଧରା ନ ପଡ଼ୁ, ମୁଁ ଛୁଆବେଳେ ଗୋଟେ ମନେ ଅଛି ଛୋଟ ପିଲା ଡର କଥା, ସେ ଚୋର ଏମିତି ଚାଲାକ, ସିଏ ସିଏ ଆମର ସେ ଗ୍ରାମ ସାଇଡ଼ରେ ତା ସ୍ତ୍ରୀ ଠାକୁର ପୂଜା କରେ, ଆକ୍ଚୁଆଲି ପ୍ରକୃତରେ ଭାରତବର୍ଷ ଏମିତି ସୁନ୍ଦର, ଓଡ଼ିଶା ଏମିତି ସୁନ୍ଦର ଥିଲା, ଯେତେ ଗୋଟେ ପାପୀ ଲୋକଟା ଭଗବାନ ପୂଜା କରୁଥିଲା, ସେବା କରୁଥିଲା ନା, ସେ ତା ସ୍ତ୍ରୀ ମନା କରେ, ତୁମେ କାହିଁକି ଧନ୍ଦା କରୁଛ? ଆଉ ସ୍ତ୍ରୀ ଲୋକମାନେ କିଛି ପୂଜା କରନ୍ତି ନ କରନ୍ତି, ଗୋଟେ ପୂଜା କରନ୍ତି, କ'ଣ ଏଇ କଥାରେ ମୁଁ କହୁଛି, ଭଗବାନଙ୍କ ଶକ୍ତି କେମିତି ଲୋକମାନେ ମାନୁଥିଲେ? ସେଥିରେ ତାଙ୍କ ପାଖରେ ଏତେ ଟେକ୍ନୋଲୋଜି ନଥିଲା, ମୋବାଇଲ ନଥିଲା, ଗାଡ଼ି ଘୋଡ଼ା ନଥିଲା, ତୁମେ ଜମିବାଡ଼ିଟା ହବନି, ସେତେବେଳେ ସେମାନେ ମୂଲ ଲଗେଇ ଖାଉଥିଲେ, କୁହନ୍ତି ନା ମୂଲ ଲଗେଇ ଖାଇବେ, ଏ ସମୟରେ ସୁଖରେ ରହିଥିଲେ, ତାଙ୍କ ପାଇଁ ସେଲ୍ଫ ସଫିସିଏଣ୍ଟ, ତାଙ୍କ ପାଇଁ ସବୁ ସେତିକି ହେଇଯାଉଥିଲା। ମନୁଷ୍ୟ ବର୍ତ୍ତମାନ ଏତେ କୃତ୍ରିମ ଜୀବନ, ଈଶ୍ୱରଙ୍କୁ ଭଗବାନଙ୍କ ପ୍ରତି ବିଶ୍ୱାସ ଗୋଟେ ଛାଡ଼ି ଦେଇକି ଏତେ କଷ୍ଟ ପାଉଛି, ଜୀବର ଦୁଃଖ ହେଉଛି, ଏଇଟା ଜୀବର ଦୁଃଖ ହେଉଛି କେବଳ ବିସ୍ମରଣ ବିଷ୍ଣୁ। ସଂସାରର ସବୁଠୁ ବଡ଼ ବିପଦ ହେଉଛି ଭଗବାନଙ୍କୁ ଭୁଲିବା, ଭଗବାନଙ୍କୁ ଜୀବନ ନ ଭୁଲିବା ପାଇଁ ଭଗବାନ ତାଙ୍କ ଶକ୍ତିକୁ ପ୍ରକାଶ, ସେ ଚୋରଟା ଥାଏ ଚୋରି କରିବାକୁ ଯିବ, ତାକୁ ଚୋରି ଆଗରୁ କ'ଣ ଚୋର ମାନଙ୍କର ଗୋଟେ ଲିଷ୍ଟ ଥାଏ, କାହାକୁଠି ପୋଲିସ ଷ୍ଟେସନରେ ଚୋରମାନଙ୍କର ଲିଷ୍ଟ, ଯେଉଁଠି ଚୋରି ହବ ଯେଉଁ ଏରିଆରେ ତାକୁ ଯାଇ ଧରିବେ। ଆଜିକାଲି ତ ଏଇ ଯେଉଁ ଇଏ ଚୋରି କରୁଛନ୍ତି, କୁଆଡ଼େ ଫରେନ୍ରୁ ଆସିକି ଏଠି ଚୋରି କରିନି ପଡ଼ୁଛନ୍ତି, ଦିଲ୍ଲୀରୁ ଆସିକି ଚୋରି କରିନି ପଡ଼ୁଛନ୍ତି, ମୋବାଇଲରେ କ'ଣ ଚୋରି କରି ତମ ଟଙ୍କା ନେଇ ପଡ଼ୁଛନ୍ତି, ତାକୁ ଧରିବ କ'ଣ? ତେଣୁ ତାକୁ ଯେଉଁ ଚୋର ଧରିକି ଆସିବ ତା ସ୍ତ୍ରୀକି ସେ କହିଦେବ, ସେ କ'ଣ କରୁଛି, ତା ଠାକୁର ଘର ଯେଉଁଟା ଠାକୁର ପୂଜା ଯେଉଁଠି କରେ, ଯେଉଁଠାକୁ ସେଠି ଗୋଟେ ସୁଡମ କରିଛି ଭିତରୁ, ମାନେ ସେ କେତେ ବୁଦ୍ଧି ତା ଦେଖ, ସେ ଯେଉଁଠି ଆଗ ଦେଖରୁ ମାଟି ଘର ଥିବ, ମାଟି ଘରରେ ଗୋଟେ କୋଣରେ ଠାକୁର ରଖନ୍ତି, ଯେଉଁ ଠାକୁର ରଖନ୍ତି ସେ ସେଇଠି ଗୋଟେ ସୁଡମ କରିଛି, ତା ଚୋର ପୋଲିସ ଆସିଲେ ତା ଭିତରକୁ ପଶିଯିବ, ତା ଉପରେ ଠାକୁର ରହିଲେ ଆଉ କ'ଣ, ସେ ତାର କେତେ ଚେକ୍ କରୁଛି କହୁ, ଆଗରେ ସବୁ ଆଠ ଘର, ଆଠ ଘର ଚେକ୍ କରିବେ, ତାଙ୍କର ତ ଲାଟିନ୍ ବାଥରୁମ୍ ସବୁ ନଥିଲା, ଘର ବୁଝିଦେବେ କାରଣ ଏଠି ନାଇଁ କୁଆଡ଼େ ପଳେଇଛି ଆଉ, କିନ୍ତୁ ସେ ତାର ଭିତରେ ରହିଥିବ, ଆଉ ଚୋର ପଳେଇଲେ ତା ସ୍ତ୍ରୀ କହିଦେବ ପଳେଇଗଲେ ତ ଖୋଲିଦେବୁ, ଆଉ ତା ସ୍ତ୍ରୀ ସବୁବେଳେ ଠାକୁର ପୂଜା କରେ। ଗୋଟେ ଥାଏ ମାନେ ଭଗବାନ କେତେ ବିଶ୍ୱାସ କରନ୍ତି, ଗୋମାତାଙ୍କୁ ଯେଉଁମାନେ କ'ଣ କହନ୍ତି, ଗୋମାତାଙ୍କର ଚର୍ମକୁ ଯେଉଁମାନେ ନିଅନ୍ତି, ଯେଉଁ ଜାତିର ଲୋକମାନେ ଗୋମାତାଙ୍କ ଚର୍ମକୁ ସବୁ ନିଅନ୍ତି, ଆଜିକାଲି ତ ସବୁ ଫ୍ୟାକ୍ଟ୍ରି ବନେଇ ଦେଉଛନ୍ତି, ଏମାନେ ସବୁ ପାପି, ଗୋମାତା ତ କେଉଁଠି ନାହାନ୍ତି, କୁକୁର ପ୍ରଭୁବାଦ କହୁଛନ୍ତି, କୁକୁର ମଳରେ ବର୍ତ୍ତମାନ ଆମ ମାଟି ସବୁ ଫୁଲ ହେଇଗଲାଣି, ଆଗରୁ ଗୋମୂତ୍ର ଗୋମୟରେ ଥିଲା, ବର୍ତ୍ତମାନ କୁକୁର, ତାକୁ ଯୁଆଡ଼େ ଯଦି ଦେଖିବ କୁକୁର ମଳ ପବିତ୍ର। ଆଉ ଆଉ ଭାରତବର୍ଷରେ ତ ଭଗବାନ ଗୋମାତା ରହିଥିଲେ, ଭଗବାନ ରହିଥିଲେ, ଗଙ୍ଗା ରହିଥିଲେ, ଆମର ତ ସବୁ ନଷ୍ଟ ହେଇଗଲା ସଂସ୍କୃତି, ବଡ଼ ଦୁଃଖ ଲାଗୁଛି ନା, କେଉଁ କଥା ଗୋଟେ କହୁଥିଲି ମନେ ଗଲା ଗୋମାତା କଥା ମନେ ପଡ଼ିଲା, ହଁ ଯେଉଁମାନେ ମୁଁ ଛୋଟ ପିଲାଠୁ ଜାଣିଥିଲି ଚମଡ଼ା, ଯେଉଁମାନେ ଗୋମାତା ପ୍ରକଟ ହେଇଗଲା ପରେ ଚମଡ଼ା ଆଣିବେ, ତା ପୂର୍ବରୁ ତାଙ୍କ ଦେହରେ କୌଣସି ଛୁରୀ ଲାଗିପାରିବେନି। ସଂସାର ସବୁଠୁ ମନୁଷ୍ୟଠାରୁ ବି ସାତ୍ୱିକ ପ୍ରାଣୀ ହେଉଛନ୍ତି କିଏ, ତାଙ୍କୁ ପ୍ରାଣୀ କହିହେବନି, ସେ ହେଉଛନ୍ତି ଭଗବାନ କିନ୍ତୁ ଗୋମାତା, କାରଣ ସଂସାରରେ କୌଣସି ପ୍ରାଣୀ ନାହିଁ ଯାହାର ମଳମୂତ୍ର ହେଉଛି ପବିତ୍ର, କହିଲୁ କାହାର ମଳମୂତ୍ର ପବିତ୍ର, ଆଉ ସେ ଜଣେ ଭଗବାନଙ୍କର ସୃଷ୍ଟିରେ ତାଙ୍କର ତିନିଟା ଜିନିଷ ବାଇ ପ୍ରଡକ୍ଟ ଯାହା କୁହାଯାଉ, ତାଙ୍କ ଶରୀରରୁ ଯେଉଁଟା ଅତିରିକ୍ତ ବସ୍ତୁ ବାହାରୁଛି ସବୁ ପବିତ୍ର, ମଣିଷର ଗୋଟେ ପବିତ୍ର, ଯେମିତି ମାଆର କ୍ଷୀରଟା କେବଳ ପବିତ୍ର, ମାଆର ମଳମୂତ୍ର ପବିତ୍ର ନୁହେଁ, କିନ୍ତୁ ଗୋମାତାର କ୍ଷୀର ପବିତ୍ର, ମଳ ପବିତ୍ର, ଯେଉଁଟା ଗୋବର ଆଉ ଗୋମୂତ୍ର, ସେମିତି ତାଙ୍କ ଦେହରେ ଆଜିକାଲି ସବୁ ଇଞ୍ଜେକ୍ସନ୍ ଦିଆହେଉଛି, ତାଙ୍କ ଦେହରେ କିଛି ଦିଆ ଲଗାଯିବନି, ସବୁଠୁ ସାତ୍ୱିକ ପ୍ରାଣୀ ସେ ଭଗବାନଙ୍କ ସୃଷ୍ଟିରେ, ଯିଏ ସବୁଠୁ କି ସାତ୍ୱିକ ଥାନ୍ତି ଗୋମାତା, ଆଉ ସେମାନେ ଯେଉଁ ଯିବେ କେଉଁ ଦିଗରେ ଦୁଇ ଜଣଙ୍କୁ ଜାଣନ୍ତି, ଗୋମାତା ପ୍ରକଟ ହେଲେ କିଏ କିଏ ଜାଣନ୍ତି, ଏଇ ଭଗବାନଙ୍କ ଶକ୍ତି ଦେଖ, ପଶୁପକ୍ଷୀମାନେ ଜାଣନ୍ତି, ପ୍ରଥମେ କିଏ ଜାଣୁଥିଲା ଗୋମାତା ଯେଉଁଠୁ ପ୍ରକଟ ହେଇଯିବେ କିଏ ଜାଣିବେ, ସାର୍ଗୁଣା ଜାଣିବେ, ସାର୍ଗୁଣା ମାନେ ଜାଣିପାରିବେ, ସାର୍ଗୁଣା ଆଗେ ଜାଣନ୍ତିନି, ଆଗେ କୁଆ ଜାଣନ୍ତି, ଛୋଟ ପିଲା ଶୁଣିଛୁ କୁଆ ସାର୍ଗୁଣା ହେଉଛି, ସାର୍ଗୁଣା ତାର ମାମୁଁ ତା ଅଙ୍କଲ, କାହିଁକି ଜାଣିଛ, ଦେଖ କେତେ ମନୁଷ୍ୟ ମୋବାଇଲ ଧରିକି ଜାଣିଛେ କ'ଣ, 5G 6G 7G ଧରିକି ପାଗଳ ହେଉଛ ତୁମେ, ସେମାନେ ପ୍ରାଣୀ ସେମାନେ କେତେ, ଆମେ ଦେଖିଛୁ କେତେ କେତେ ସାର୍ଗୁଣା ମାନେ ଆସନ୍ତି ଗୋମାତା ଅପ୍ରକଟ ହେଲେ, ଗୋମାତାଙ୍କ ଚର୍ମଟାକୁ ବହୁତ ଟାଣ ନା, ଅପ୍ରକଟ ପରେ ତାଙ୍କର ମାଂସଟାକୁ ଖାଇବା ପାଇଁ କୁଆ ପାରିବନି, କୁଆ ଥଣ୍ଟରେ ଖେଟା କରିପାରିବନି, ସାର୍ଗୁଣାଙ୍କ ଥଟ କ'ଣ ବହୁତ ସାଫ ତୀକ୍ଷ୍ଣ, ସେଥିରେ ସିଏ ତାକୁ ଡାକିକି ନେଇ ଆସିବ, ସିଏ କେମିତି ଜାଣିଲା, ସିଏ କାକୁ ଆଗେ ଜାଣିଦେବ, କାକ ତ ଗ୍ରାମରେ ରୁହନ୍ତି, ଏମାନେ ଗ୍ରାମରେ ରହିବେନି, ଏମାନେ ମନୁଷ୍ୟ ଯେଉଁଠି ବାହାରେ ରହୁଥିବେ ସେଠି ସେମାନେ ରହିବେ ସାର୍ଗୁଣାମାନେ, ସେଥିପାଇଁ ସେମାନେ ଯଦି ମନୁଷ୍ୟ ଘରେ ବସିଲେ ମନ୍ଦିରରେ ବସିଲେ ତାଙ୍କ ପାଇଁ ସଂସ୍କାର, ସେମାନେ ଅଶୁଭ ଗିଧ ଅଧମ ଜାତି ଆଉ ନିଜେ ଇଏ କହୁଛନ୍ତି ଆଉ ଜଟାୟୁ କହୁଛି ଆମେ ଅଧମ ଜାତି କିନ୍ତୁ ମୋ ଜୀବନଟା ଆଜି ଧନ୍ୟ ହେଇଗଲା ମୁଁ କେବଳ ଗୋଟିଏ କାମନା କରିଥିଲି ଦଶରଥଙ୍କ ପାଖରେ ଦଶରଥଙ୍କୁ ଯେତେବେଳେ ସାହାଯ୍ୟ କରିଥିଲି ମୁଁ କହିଥିଲି ତୁମର ପୁଅ ହେଲେ ମୋତେ ଦେଇଦେବ କିନ୍ତୁ ଦଶରଥ ଜାଣୁନଥିଲେ ଯେ ସେତେବେଳେ ତାଙ୍କର ପୁଅ ନଥିଲା ଦଶରଥ ପୁତ୍ର ଆଶା ଛାଡ଼ି ଦେଇଥିଲେ କିନ୍ତୁ ଜଟାୟୁ କହିଲା ପରେ ତାଙ୍କର ବିଶ୍ୱାସ ବଢ଼ିଲା ସେଥିପାଇଁ ସେ କହିଲେ ଆମେ ଯଜ୍ଞାନ୍ତି କର୍ମ କରି କାରଣ ଶନିଙ୍କର ଷ୍ଟୋରି ଅଛି ନା ଶନିଙ୍କର କୂପରେ ଟୋଟାଲ ମାନେ ଅଯୋଧ୍ୟାରେ ବର୍ଷା ହେଉନଥିଲା ଦଶରଥ ଗଲେ ସେଠି ଯାଉଛି ମୁଁ ଶନିଙ୍କ ସାଙ୍ଗରେ ଯୁଦ୍ଧ କରିକି ତାଙ୍କୁ ଉପରକୁ ଯାଉଛନ୍ତି ସେଠି ତ ତାଙ୍କୁ ଶନିଦେବ ତାଙ୍କୁ ମାରିବାକି ମାରିବା ପାଇଁ ତାଙ୍କୁ ପକେଇଲେ ତାଙ୍କ ଅସ୍ତ୍ର ଆଉ ସେତେବେଳେ ଖସୁଥିଲେ କିଏ ଦଶରଥ ମହାରାଜ ସେତେବେଳେ ଜଟାୟୁ ଧରିଦେଲେ ମୁଁ ତ ଅପୁତ୍ରିକ ନା ତୁମର ପୁତ୍ର ହବ ସେଠୁ ତାଙ୍କର ଆଶାଟା ବଢିଲା ଆଉ ଭଗବାନ କେମିତି କାମନା ପୂର୍ଣ୍ଣ କରନ୍ତି ଭଗବାନଙ୍କର ଆମେ ତ ଶକ୍ତି କଥା ବିଚାର କରୁଛୁ ମୋର ମନ ପଡ଼ିଲା ହଠାତ୍ ଏଇ ଗିଧ କଥା ଅଧମ ଜାତି ସେ କେମିତି କହୁଛନ୍ତି ସେ କହୁଛନ୍ତି ମୁଁ ରାମଜୀ କହୁଛନ୍ତି ମୁଁ ତୁମକୁ ବଞ୍ଚେଇ ଦେବି କହିଲେ ନାଇଁ ନାଇଁ ପ୍ରଭୁ ମୋର ଆଉ ବଞ୍ଚେଇବା ଦରକାର କାହିଁକିନା ମରଣ ତ ଯଦିନ ହବ କିନ୍ତୁ ଏ ସୁଯୋଗଟା ମିଳିବନି ସେଇଠି ସେଇ ପଦଟାକୁ ରାମଚରିତ ମାନସରେ ସେ ଲେଖୁଛନ୍ତି ଜନ୍ମ ଜନ୍ମ ମୁନି ଯତ୍ନ କରାଇ ଅନ୍ତେ ରାମକ ଆବତ ନାହିଁ ମୁନିମାନେ ଜନ୍ମ ଜନ୍ମ ଯତ୍ନ କରିକି ଶେଷ କାଳରେ ରାମ କହିପାରୁନାହାନ୍ତି କିନ୍ତୁ ରାମ ମୋତେ କୋଳରେ ଧରିଛନ୍ତି ଏଇ ସମୟରେ ମୁଁ ମୃତ୍ୟୁବରଣ ନ କରି ମୋତେ ଆଉ ସୁଯୋଗ ମିଳିବ କିନ୍ତୁ ରାମ ଚାହୁଁଥିଲେ ଜଟାୟୁକୁ ବଞ୍ଚିବା ପାଇଁ କାରଣ ସେ ସୀତାଙ୍କ ପାଇଁ ସବୁକିଛି କରିଛନ୍ତି ନା ଭଗବାନ ବହୁତ ଦୟାଳୁ ଭଗବାନ କେମିତି ଦୟାଳୁ ସେଟା ଆମେ ବୁଝିପାରିବେ ସେଇଠି ସେ ଲେଖିଛନ୍ତି ଖଗ ଆମିଷ ଭୋଜି ଆମେ ଅଧମ ଖଗ ଆମେ ଆମିଷ ଭୋଜି ସେ କହୁଛନ୍ତି ଯୋଗୀମାନେ ଯାହା ବାଞ୍ଛା କରନ୍ତି ଏ ଶିବ ପାର୍ବତୀ ସମାଜକୁ ନେଇଯାଉଛନ୍ତି ସେ ତାଙ୍କୁ ଦଉଛନ୍ତି ଦେଖ ମନୁଷ୍ୟ କେତେ ହତଭାଗ ଭଗବାନଙ୍କୁ ଭୋଜନ କରୁ ଭଗବାନ କ'ଣ ନ ଦେଇପାରନ୍ତି ଦଶରଥରୁ ଯାହା ଦେଇନଥିଲେ ଜଟାୟୁ ତା ଦେଇଥିଲେ ଆମେ ଆମେ ମଳମୂତ୍ର ଧାରଣ କରିଛନ୍ତି କପ ଆମେ ଗୋଟେ ମଳବାହୀ ଶରୀର ଅଛନ୍ତି କାମ କ୍ରୋଧ ଅଛି କିନ୍ତୁ କାମନାଟା ଭଲ କମ ସେ କମ କର ଭକ୍ତିର ବଡ଼ ଜିନିଷଟା କ'ଣ ଗୋଟେ ଶୁଦ୍ଧ କାମନା ଆମ ଶକ୍ତି କେତେ ଅଛି ଆମେ କହିପାରିବାନି କ'ଣ ଆମେ ଭଗବାନଙ୍କୁ ଡାକିପାରିବା ଗୋଟେ କ୍ଷଣରେ ମନ କୁଆଡ଼େ କୁଆଡ଼େ ବୁଲୁଛି ଦେହ ଟିକେ ଖରାପ ହେଲେ ଶଯ୍ୟାରେ ଶୋଇକି ରହୁଛେ କିନ୍ତୁ କମ ସେ କମ ଗୋଟେ ଭଲ କାମନା କର ପ୍ରଭୁ ମୁଁ ଆପଣଙ୍କୁ ସେବା କରିବି ଆପଣଙ୍କ ପାଖକୁ ଯିବି ସେ କେବଳ ଗୋଟେ କାମନା କରିଥିଲେ ମୁଁ ଆସନ୍ତି କିଏ ପୁତ୍ର ଜନ୍ମ ହେଇଗଲେ ଜଟାୟୁ ଆସନ୍ତି ଦଶରଥ ପୁଅଟାକୁ ଦିଅ ନା ନା ଏ ଛଅ ମାସରେ ହେଇଛି କ୍ଷୀର ଛାଡ଼ୁନି କ୍ଷୀର ଛାଡ଼କୁ ଦେଇଦେବି ପୁଣି କ୍ଷୀର ଛାଡ଼ିଗଲେ ସେ ପହଞ୍ଚ ତୁମେ ଦେଇଦିଅ ଦାନ୍ତ ଉଠିନି ପିଲାଟାକୁ ଦେଲେ ସେ କ'ଣ କରିବ ସେ କେତେ କଷ୍ଟ ପାଇବ ତାପରେ କେତେ ଦିନ ଗଲେ ପୁଣି ପଢ଼ିଗଲେ ପୁଣି ଆସିଲେ ପାଠ ପାଠ ପଢ଼ିସାରେ ତୁମକୁ ତୁମକୁ ଦେବି ନା ପ୍ରତିଶ୍ରୁତି ଦେଇଛନ୍ତି ନା କ୍ଷତ୍ରିୟ ନା ରାଜା ନା ଜୀବନ ବଞ୍ଚିବାରେ ପ୍ରତିଶ୍ରୁତି ଦେଇଛନ୍ତି ଶେଷରେ ରାମ ଠିଆ ହେଇଛନ୍ତି ଆଉ ଦଶରଥ ଠିଆ ହେଇଛନ୍ତି ଦେଖ ଖାଲି ଜୀବନ କ'ଣ କରିବା ଦରକାର ଜୀବ ବିଶେଷ କରି ଆମେମାନେ ଭକ୍ତ ହେଇଛେ ସାଧାରଣ ମନୁଷ୍ୟ କଥା ଛାଡ଼ ସିଏ କ'ଣ କାମନା କରି ଏ ମା ତୁମର କେତେ ଗାଡ଼ି ମାଆଙ୍କ ପାଖକୁ ଯାଉଛନ୍ତି କେହି ଆଜି ଜଣେ କହିଥିବେ ମାଆଙ୍କୁ ମା ମୋତେ ସଂସାର ଉଦ୍ଧାର କର ବୋଲି କିଏ କହିଥିବେ ଜଣେ ଯଦି ମାଆଙ୍କୁ ଯାଇ ପଚାର ଜଣେ ବି କହିନଥିବେ ମୋତେ ପ୍ରଭୁ ଏ ସଂସାର ପାର କରିକି ନେଇଯାଅ ସେ କେବେ କହିନଥିବେ ପ୍ରଭୁ ମୋ ଦୁଃଖ ଦୂର କର ଦୁଃଖ ଦୂର କର ମାନେ ମୁଁ ଭଲରେ ରହିବି ଏଠି କେହି ବି ଚାହୁଁନାହାନ୍ତି ଜଗତରୁ ବାହାରକୁ ଯିବା ପାଇଁ ଏତେ ସହଜ ନୁହେଁ ଗୋଟେ ଭକ୍ତ କାମନା କରିଦେବ ଶୁଦ୍ଧ କାମନା ସାଧୁ ସଂଘର ଅର୍ଥଟା ଏହା ଆମେ କହୁଛୁ ଆମେ ଦୀକ୍ଷା ନେବୁ ମନ୍ତ୍ର ଜପ କରିବା ତୁମେ ସବୁ କରୁଛ ଗୋଟେ ଜିନିଷ ପାଇଁ କାରଣ ତୁମ ପାଖରେ ଗୋଟେ ଜିନିଷ ନାହିଁ ସେ ଜିନିଷଟା କ'ଣ ତୁମ ପାଖରେ ପିଓର ଡିଜାୟାର ନାହିଁ ଶୁଦ୍ଧ କାମନା ନାହିଁ ଯେଉଁ କାମନାଟା ଭଗବାନ ଚାହୁଁଛନ୍ତି ଜୀବଟା ଏଇ କାମନା କଲେ ମୁଁ ତା ପୂରଣ କରିବି ସେଇଟା ଜୀବ ପାଖରେ ନାହିଁ ସେଥିପାଇଁ ଆମର ସାଧୁ ଦରକାର ସାଧୁର କ'ଣ କାମ ସାଧୁ ଗୋଟେ ବହୁତ ବଡ଼ ଲୋକ ନୁହେଁ ସାଧୁର କେବଳ ଏତିକି କାମ ସେ ଗୋଟେ ଶୁଦ୍ଧ କାମନା ଜାଣେ ମୋର କୃଷ୍ଣ ହେଉଛନ୍ତି ସବୁକିଛି ସେ ମୋର ପିତା ତୁମେ ମାତା ଅଛ ପିତା ତୁମେ ବନ୍ଧୁ ଅଛ ସଖା ତୁମେ ଯେଉଁ ଲୋକମାନେ ଗାଆନ୍ତି ସେ ହିଁ ଏଇଟା ସାଧୁ ପାଖରେ ଅଛି ସାଧୁ ପାଖରୁ ସେଇଟା ଶିଖିବାକୁ ପଡ଼େ ସାଧୁ ପାଖରୁ ଜ୍ଞାନ ପ୍ରବଚନ ଏଇଟା ଶିଖିବାକୁ ପଡ଼େ ନା ସବୁଥିରେ ସାର ହେଉଛି ଏଇଟା କେମିତି ଶୁଦ୍ଧ କାମନା ନାହିଁ ତେଣୁ କିଛି ଦରକାର ପଡ଼ିଲେ ଗୋଟେ ଭକ୍ତ ସବୁବେଳେ ପ୍ରାର୍ଥନା କରିବା ଦରକାର, ପ୍ରଭୁ ମୁଁ ତ ପାରୁନି କିନ୍ତୁ ମୋତେ ଟିକେ ଆପଣଙ୍କର ସେବା ଦିଅନ୍ତୁ, ମୋତେ ଝାଡ଼ୁ ମାରିବା ଦିଅନ୍ତୁ, ନହେଲେ ଯାହା ବି ମୋତେ ଫୁଲଟ ତୋଳିବା ଦିଅନ୍ତୁ, ମୋତେ ଯାହା ବି ଦିଅନ୍ତୁ, ମୋତେ ମୋତେ ଜଗତରୁ ନେଇଯାଆନ୍ତୁ। ଆମେ ଯେତେବେଳେ କାମନା କରିବାନି ଚକ୍ରପାତ ଟୀକାରେ, ତୁମେ ଯେତେବେଳେ କାମନା କରୁନ ଭଗବାନ ପୂରଣ କେମିତି କରିବେ? ଭଗବାନ ତୁମକୁ ଇଣ୍ଡିପେଣ୍ଡେଣ୍ଟ ଦେଇଛନ୍ତି, ସ୍ୱତନ୍ତ୍ରତା ଦେଇଛନ୍ତି, ତୁମ ଇଚ୍ଛା ବିରୁଦ୍ଧରେ କିଛି କରିବେନି। ତେଣୁ ଇମ୍ପୋର୍ଟାଣ୍ଟ ହେଉଛି ଆମର ଡିଜାୟର୍ଟା, ଆମର କାମନାଟା। ଆମେ ମନୁଷ୍ୟ, ଆମେ କାମନାଟାକୁ ବନ୍ଦ କରି ରଖିପାରିବାନି, କିନ୍ତୁ ଅଶୁଦ୍ଧ କାମନା କରୁଛେ, ଅଶୁଦ୍ଧ କାମନା ବାସନା ହେତୁ ଏ ସଂସାରରେ କଷ୍ଟ ପାଉଛେ, ବର୍ତ୍ତମାନ ଶୁଦ୍ଧ କାମନା କରିବାକୁ ପଡ଼ିବ। ସେ କେବଳ କହିଥିଲେ ପୁତ୍ର ରୂପରେ ପାଇବେ, ସେଟା ସମ୍ଭବ ହେଲାନି। ରାମ ଠିଆ ହେଇଛନ୍ତି, ଦଶରଥ ଅଛନ୍ତି, ଜଟାୟୁ ରାମ ବଢ଼ିଗଲେନି, ଇଏ ରାମ କହିଲେ ବାବା କାହିଁ ବାରମ୍ବାର ଆସୁଛନ୍ତି, ବର୍ଣ୍ଣନା କଲେ ଏମିତି ମୁଁ କହିଥିଲି ତତେ ଦେଇଦେବା ପାଇଁ। ରାମଜୀ ଦୁଇ ଜଣଙ୍କୁ ଚାହୁଁଛନ୍ତି, ରାମଜୀ ଜଟାକୁ ଚାହୁଁଛନ୍ତି, ଦଶରଥକୁ ଚାହୁଁଛନ୍ତି। ଦଶରଥଙ୍କ ଆଖି ଛଳ ଛଳ ହେଇଗଲା, କାରଣ ଦଶରଥ ଜାଣନ୍ତି ରାମ ହେଉଛନ୍ତି ସତ୍ୟବାଦୀ, ସେ ପଳେଇବେ ସାଙ୍ଗେ ସାଙ୍ଗେ। କିନ୍ତୁ ଜଟା ମନା କରିଦେଲେ, ଜଟା କହିଲେ ନା, କାହିଁକି ସେ ଦେଖିଦେଲେ ରାମଙ୍କ ଦଶରଥଙ୍କର ଆଖି ଛଳ ଛଳ ଦେଖିକି ରାମଙ୍କ ଆଖି ବି ଛଳ ଛଳ ହେଇଗଲା। ଜଟା କହିଲେ ନାହିଁ, ମୁଁ ଯଦି ରାମଙ୍କୁ ନେଇକି ଦଶରଥ ଦୁଃଖୀ ହେଲେ ମୋର ଲାଭ କ'ଣ ଅଛି? ବିଶେଷ କରି ରାମ ଦୁଃଖୀ ହେବେ, ବାପା ଦୁଃଖୀ ହେଇଗଲେ ନା, ବାପ ପୁଅ ଦୁଇ ଜଣ ଦୁଃଖୀ ହେବେ, ଶେଷ କହିଲେ ତୁମେ ରୁହ। ଜଟା ଆଶା ଛାଡ଼ି ଦେଇଥିଲେ ଯେ ମୋତେ ରାମ ମିଳିବ ବୋଲି, କିନ୍ତୁ କେମିତି କେମିତି ରାମ ମିଳିଲେ? କାହିଁ ସେ ବାପା ବୋଲି କହିଥିଲେ ନା, ମୋର ପିତା ଆଉ ମୋର ପୁତ୍ର, ମୋର ପୁଅ, ମୁଁ ତାଙ୍କ ପୁଅ କରି ରଖିବି। ଦଶରଥଙ୍କର ସେ ଭାଗ୍ୟ ହେଲାନି, ଦଶରଥଙ୍କର ସଂସ୍କାର କିଏ କଲେ? ଭରତାଦି କଲେ। ଜଟାଙ୍କର ସଂସ୍କାର କିଏ କଲେ? ସେ ପୁତ୍ର କାମନା କରୁଥିଲେ ନା, ଭଗବାନ ନିଜ ହାତରେ କଲେ। ଜୀବର ବହୁତ ବଳ କିଛି ନାହିଁ, ଆମର ଆମେ କେଉଁ ମନ୍ତ୍ରକୁ ସାଧନ କରିବା ପାଇଁ ଆମର ବଳ ନାହିଁ। ଆଗରୁ ତ ଯେଉଁ ଆମର ଗୋସ୍ୱାମୀ, ରୂପ ଗୋସ୍ୱାମୀ, ସନାତନ ଗୋସ୍ୱାମୀ, ଯେମିତି ଗୌରକ୍ଷିତ ଦାସ ବାବାଜୀ ମହାରାଜ, ଭକ୍ତି ସିଦ୍ଧାଂଶ ଠାକୁର, ପ୍ରଭୁପାଜୀ ମହାରାଜ ଏଠିକି ଆସିଥିଲେ, ଏଠି ଏଠି ପାଦ ଚୈତନ୍ୟ ମହାପ୍ରଭୁଙ୍କର ପାଦ ସ୍ଥାପନ କରୁନାହାନ୍ତି, ଭକ୍ତି ଠାକୁର ଏଠିକି ଆସିଥିଲେ। ସେ ଏଠି କହିଛନ୍ତି ଗୋଟେ ଷ୍ଟେଟମେଣ୍ଟ, ତାଙ୍କର ପଢ଼ୁଥିଲି, ଠାକୁର ମହାଶୟ କହିଛନ୍ତି ଏଇ ବୈତ, ସେତେବେଳେ ତ ବ୍ରିଜ ନଥିଲା, କହିଲେ ବୈତରଣୀକି ପାର ହେଲେ ତୁମେ ଭବସାଗର ପାର ହେଇଯିବ, ସେ ଏମିତି କହୁଥିଲେ ତାଙ୍କ ଦୃଷ୍ଟିରେ ସେତେବେଳେ। ଯିବା ଏ ଛୁଆ ବସ୍, ସେଠି ବାଘ, ଏଠି ବାଘ ଥିଲା, ବାଘ ଶବ୍ଦ ଥିଲା, ବାଘ ଶବ୍ଦ କରୁଥିଲେ ଠାକୁର ମହାଶୟ ଏଠିକି ଆସିଥିଲେ। ସେମାନେ ତ ଠାକୁର କ'ଣ କରୁଥିଲେ, ଭକ୍ତିସାନ ଠାକୁର କ'ଣ କରୁଥିଲେ, କେତେ ସହସ୍ର ନାମବ୍ରତ କରୁଥିଲେ, ଗୋଗ୍ରାସ କରୁଥିଲେ। ଗୋଗ୍ରାସ କ'ଣ? ଗୋମାତା ଯେମିତି ଖାଆନ୍ତି ତୁମକୁ ସେମିତି, ଗୋମାତା କେମିତି ଖାଆନ୍ତି? ହାତ ଲଗେଇ ଖାଆନ୍ତି, ହାତକୁ ପଛକୁ କରିବେ, ଫୁଟା ହେବନି କୌଣସି ଜିନିଷ, ଗୋଗ୍ରାସ ତାକୁ କୁହାଯାଏ। ଶିଶୁ ସାଧନ କରୁଥିଲେ, ଆଉ ତୁମର ପାହାସ ପନିର ନହେଲେ କ'ଣ, ଟିକେ ପକୋଡ଼ା ଟିକେ ଛାଣ, ପାହାସ ଟିକେ ଛାଣ, ଇ ଯେଉଁ ମଠ ମନ୍ଦିର ଆମେ କଳିଯୁଗ ଲୋକ ପାରିବାନି ପ୍ରସାଦ, ଆଚାର୍ଯ୍ୟମାନେ କହିଲେ ଭଲ ଖାଏ, ଆରେ ଭଲ ଖାଅ କାହିଁକି ନା ଭଲ ଭଜନ କରିବା ପାଇଁ? ଆମେ ତ କିଛି ତପସ୍ୟା କରିପାରିବାନି, କମସେ କମ୍ ଭଲ ପ୍ରସାଦ ପାଇକି ହେଲେ ଭଜନ ଟିକେ କର। ସେ ଗୋଗ୍ରାସ କରୁଥିଲେ, ଫୁଟା ଫୁଟା ଯିବନି କିଛି, ଫୁଟା କ'ଣ ବୁଝିପାରୁଛୁ କି? ଯାହା ପକେଇବାର ଅଛି ସେଥିରେ ପକେଇବ, ଲବଣ ପଡ଼ିବନି। ସହସ୍ର ନାମ କରୁଥିଲେ, ସେଦିନ ପଞ୍ଚତତ୍ଵ ଆସିକି ଦେଖ, ଦର୍ଶନ ଦେଲେ ତାଙ୍କୁ, ଯାହା ତୁମେ ପାଣି ପ୍ରଚାର କର, ଛୋଟ କୋଡ଼ିଆ ଦେଖ, ତାଙ୍କର ଯେଉଁ ଫଟୋ ଅଛି ପୁରା ପତଳା ଫଟୋ ଠାକୁର ମହାଶୟ, ଗୋଗ୍ରାସ ମାନେ ହାତକୁ ପଛକୁ ଯିବ, ଆଣ୍ଠେଇବ, ମାଟିରେ ସବୁ ଢଳା ହବ, ତାକୁ ତୁମେ ଚାଟି ଚାଟିକି ଯେତିକି ଚାରି, କେତେ ସମୟ ତମେ ବେକ ବେକ ମଥା ହେଇଯିବ, ଆଉ ତୁମେ ତ ଚାଟିଲା ବେଳକୁ ସେ ଘୁଞ୍ଚିକି ପଳାଉଥିବ, ଧରିପାରିବନି, ହାତ ଲଗେଇବନି, ନା ଖାଇବ କେମିତି? ଏତିକି ତପ କରୁଥିଲେ, ଆମେ କିଛି କରିପାରିବାନି, ଆମ କଳିଯୁଗରେ ଆମେ କିଛି କରିପାରିବାନି। ଆଚାର୍ଯ୍ୟମାନେ ପ୍ରଭୁପାଜୀ ମହାରାଜ ଜାଣିଛନ୍ତି, ଆଉ ଚିକିଲି ମାନେ କିଛି ତ ଭୋଗିଯିବ, ଆକୁ ଗୋଟେ ଉନ୍ନତ ଭୋଗ ଦିଅ, ମାଛ ମାଂସ ଖାଉଛନ୍ତି ତାଙ୍କୁ ପ୍ରସାଦ ଦିଅ, ସ୍ୱୀକୃତିରେ କିଛି ପାଇବେ। କିନ୍ତୁ ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଧୁସଙ୍ଗର କାମନାଟା କେମିତି ବଢ଼େଇବା, ଗୋଟେ ଏ କାମନା କରିବା, ପ୍ରଭୁ ମୋତେ ଆପଣଙ୍କର ନିଜର କରି ରଖନ୍ତୁ। କାରଣ ସଂସାରରେ ଆମେ କାହାକୁ ବି ନିଜର କରିଛେ, କିଏ ବି ଏଠି ଯିଏ ଅଛନ୍ତି ଜଣଙ୍କର ନିଜର କିଏ ଅଛି? ତା ମୁହଁକୁ ଯାଇକି ବଞ୍ଚିଛି, କେତେ କଷ୍ଟ ପାଇଲେ। କି ଯାହାକୁ ତୁମେ ନିଜର କର, ତୁମକୁ ସେତିକି ସୁଖ ଦେଇପାରିବେନି କି ସାହାଯ୍ୟ କରିପାରିବେନି। ଆମେ ଭଗବାନ ହେଉଛନ୍ତି ଆମର ନିଜର, ଭଗବାନ ପାଇଁ
ଭଗବାନଙ୍କୁ ଯେକୌଣସି ରସରେ ଆମକୁ ସମ୍ବନ୍ଧିତ ହେବାକୁ ପଡ଼ିବ। ମୁଁ ଏକ ଥର ଠିକ ପଳେଇ ଆସିଲି, ଶକ୍ତି କଥା ଶ୍ଳୋକ କୁଆଡ଼େ ଥିଲା, ମୁଁ କୁଆଡ଼େ ପଳେଇ ଆସିଲି। ହଁ, ସେ ଚୋର କଥା କହୁଥିଲି ଆଉ ସେ ସାର୍ବଣା କଥା କହୁଥିଲି। ଦେଖ ଶକ୍ତି କେମିତି କୁଆ ଜାଣିଦେଉଛି ଆମର ଏଇ ଯେଉଁ କଥା ପଡ଼ିଥିଲା, ଏଇଟା ଭଲ ଆମ ଭକ୍ତମାନଙ୍କ ପାଇଁ ଏସବୁ ଆବଶ୍ୟକ। ଗୋଟେ ଶୁଦ୍ଧ କାମନା କରିବା, ଆମେ ଯେଉଁ ଆସୁଛେ କାହିଁ ବିଭିନ୍ନ ତୀର୍ଥମାନଙ୍କୁ ଯେଉଁ ଆସୁଛେ, ଆମର ତ ତୀର୍ଥ କୁହାଯାଏ ନା, ଆମର ପାଟି କରନି ବସ, ଆମର ଏସବୁ ଭଗବାନଙ୍କର ଲୀଳା ସ୍ଥାନ କୁହାଯାଏ, ଇଏ ଭଗବାନଙ୍କର ଲୀଳା ଭୂମି। ଆମେ ବୃନ୍ଦାବନକୁ ଯିବା ଯାହା ମହାପ୍ରଭୁଙ୍କର ସ୍ଥାନକୁ ଆସିବା ସେୟା। ଆଉ ଇଏ ତ ତତ୍ତ୍ୱ ସବୁ ଯେଉଁମାନେ ଜାଣିନାହାନ୍ତି, କାହିଁ ଗୌରାଙ୍ଗ ବର୍ଜିତ ସ୍ଥାନ ତୀର୍ଥ ନାହିଁ ମାନି ଭକ୍ତିମୟ ଠାକୁର ଲେଖିଲେ, ଯେଉଁଠି ଗୌରାଙ୍ଗ ଯାଇନାହାନ୍ତି ତାଙ୍କୁ ତୀର୍ଥ ବୋଲି ମାନିନି। ଗୌରାଙ୍ଗ ମହାପ୍ରଭୁ ଯାଇନାହାନ୍ତି, ମହାପ୍ରଭୁ ଆସିଥିଲେ ନାହିଁ, ମହାପ୍ରଭୁଙ୍କ ପୂର୍ବଜ ଏଇଠି ଥିଲେ, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭାଜୀ ମହାରାଜ ଯାଇଥିଲେ ଏଠି। କିଏ ରହୁଥିଲେ ତାଙ୍କ ପୂର୍ବଜ ମିଶ୍ର, ଉପେନ୍ଦ୍ର ମିଶ୍ର ନା ଜଗନ୍ନାଥ ମିଶ୍ର, ଏଠାରୁ ଜଗନ୍ନାଥ ମିଶ୍ର, ଉପେନ୍ଦ୍ର ମିଶ୍ର କିଏ ନା, ଉପେନ୍ଦ୍ର ମିଶ୍ର ରହୁଥିଲେ, ତାଙ୍କ ପୂର୍ବଜ ଏଠି ରହୁଥିଲେ ଯାଜପୁରରେ। ଭକ୍ତିଧାନ ସରସ୍ୱତୀ ଠାକୁର ତାଙ୍କର ବଂଶଜମାନଙ୍କୁ ମିଶିବା ପାଇଁ ଯାଇଥିଲେ, ଏଠିକି ଆସିଥିଲେ। ମହାପ୍ରଭୁଙ୍କର ସ୍ଥାନ ନା ସବୁ, ତେଣୁ ଆମ ଲୀଳାକ୍ଷେତ୍ର କୁହାଯାଏ। ମହାପ୍ରଭୁ ଆସିଛନ୍ତି ମାନେ ବଳଦେବ ଦେବଭୂଷଣଙ୍କର ସିଦ୍ଧାନ୍ତ ହେଉଛି ଭଗବାନଙ୍କ ପାଦ ତଳେ ସବୁ ତୀର୍ଥ ରହିଲେ କି ନାହିଁ, ତୀର୍ଥପଦ ଭଗବାନଙ୍କର ଗୋଟେ ନାମ ହେଉଛି ତୀର୍ଥପଦ, ସବୁ ତୀର୍ଥ ଭଗବାନଙ୍କ ଚରଣ କମଳକୁ ଆଶ୍ରୟ କରିଥାଏ। ତାହେଲେ ଭଗବାନ ଯେଉଁଠି ପାଦ ଦେଇ ଦେଇକି ଗଲେ ସେଠି କ'ଣ ହେଲା, ଭଗବାନ ଯେଉଁ ରାସ୍ତା, ତାହେଲେ ମହାପ୍ରଭୁ ଯେଉଁ ରାସ୍ତାରେ ଯାଇଛନ୍ତି, ଯେଉଁ ରାସ୍ତାରେ ଯାଇଛନ୍ତି ସୁଲୀଳା ଭୂମି ଏଇ ଯାଜପୁରକୁ ଆସିଥିଲେ। ଆଜି ସିନା ସବୁ ଲୁପ୍ତ ହେଇଯାଉଛି, ଲୋକମାନେ ତ କିଛି ଜାଣିପାରୁନାହାନ୍ତି ତୀର୍ଥ ମହାପ୍ରଭୁଙ୍କର ଲୀଳା, ଏସବୁ ସ୍ଥାନ ସବୁ ଅବହେଳା ହେଇକି ପଡ଼ିଛି। ମୁଁ ଏଇ କଥାରେ କହୁଥିଲି, ସେ ଚୋର କଥାରେ କହୁଥିଲି, ତାକୁ ଈଶ୍ୱର ବିଶ୍ୱାସ ଲୋକଙ୍କର ଥିଲା, ଶକ୍ତିଟାକୁ ଗୋଟେ ବିଶ୍ୱାସ କରୁଥିଲେ। ଗୋଟେ ଚୋର ବିଶ୍ୱାସ କରୁଥିଲା ମୁଁ ଠାକୁରଙ୍କୁ ଜୁହାର ହେଇକି ନଗଲେ କାମନା ସିଦ୍ଧି ହେବନି। ଗୀତ କଥା କହୁଥିଲି ନା, ମୋର ମଙ୍ଗଳ ଗୋଟେ ସାଙ୍ଗ ପିଲା ଥାଏ, ସେ ସେଇ କାଷ୍ଟରେ ଛୋଟ ପିଲାବେଳେ ମୋର ମଙ୍ଗଳ ଅଛି, ପ୍ରଥମ ଦ୍ୱିତୀୟରେ ଯେତେବେଳେ ପଢ଼ୁଥିଲି, ମୁଁ ତ ସପ୍ତମ ଶ୍ରେଣୀ କିମ୍ବା ଚତୁର୍ଥ ପଞ୍ଚମରେ ପଳେଇଗଲୁ ହଷ୍ଟେଲକୁ, ତା ପୂର୍ବରୁ ପଢ଼ୁଥିଲି, ତା ସାଙ୍ଗ ତାଙ୍କ ଘର ସେଇଠି ଥାଏ, ଛୋଟିଆ ପିଲାଟା ଆସେ ସେ କୁହନ୍ତି ଆମର ସବୁ ଚମଡ଼ା ନା, ସେ କି ତୁମେ କେମିତି ଜାଣ, ସେ ଗୋଟେ ଷ୍ଟୋରି କହେ, ତାଙ୍କ ଘରେ ତାଙ୍କୁ ଗୋଟେ ଦେବୀଙ୍କୁ ପୂଜା କରନ୍ତି। ଦେଖ ଭଗବାନଙ୍କ ଶକ୍ତି କେମିତି, ସେ ଗୋଟେ କଳସ ବସେଇଲେ ସେ କଳସଟା ଯେଉଁ ଦିଗକୁ ଗଢ଼ିବ ସେ ଜାଣିବ ଗୋମାତା ସେଇଠି ଅପ୍ରକଟ ହେଇ ପଡ଼ିଛନ୍ତି। ଇଏ ସତ୍ୟ ସବୁ ଥିଲା, ସେ କଳସଟା ସେଇ ଦିଗକୁ ପଡ଼ିଛି, ନହେଲେ ସେ ଖୋଜିବେ କେଉଁଠି, କାରଣ ତାଙ୍କ କାମ ଥିଲା ପ୍ରତିଦିନ ସେ ଯିବେ ନା ଦେଖିବେ ସେ ଦିଗରେ ସେ ଯିବେ, ସେ ମୋତେ କୁହେ ଛୋଟ ପିଲାଟା ମୋର ଆଜି ମନେ ପଡ଼ୁଛି ଯେ ଭଗବାନଙ୍କ ଶକ୍ତିଟା କେମିତି ଅଛି। ଭଗବାନ ସବୁଆଡ଼େ, ଜଳରେ ସ୍ୱାଦମୁ ପ୍ରଭାସ ଶଶି ସୂର୍ଯ୍ୟ, ଶଶି ଚନ୍ଦ୍ରମାର କିରଣ, ସୂର୍ଯ୍ୟଙ୍କର କିରଣ, ସବୁ କାହାର, ଭଗବାନଙ୍କର। ତେଣୁ ଆମେ ଯେଉଁମାନେ ପ୍ରାଥମିକ ଭକ୍ତ ସେମାନେ କମସେ କମ୍ ରିଏଲାଇଜ୍ କରିବା ଦରକାର। ଆମର ଏଠି ଲାଇଟ୍ ଫ୍ୟାନ୍ ଘୁରୁଛି, ଗୋଟେ ଲାଇଟ୍ ଫ୍ୟାନ୍ ଗୋଟେ ଘୁରୁଛି, ଏଠି ଖୋଲୁଥିବ ସେ ଲୋକ ଏଇବାଟେ ଚାଲୁଥିଲେ ସେ ମଠରେ ଘରେ କାହାର ଘୁରୁନଥିବ, ମଠରେ ଘୁରୁଥିବ ସେ ମଠ ଆଉ ସ୍କୁଲ ଅଫିସ ଉପରେ ଗଭର୍ଣ୍ଣମେଣ୍ଟ କ'ଣ ପକାଉଛି, କମର୍ସିଆଲ ପକାଉଛି। କାହିଁକି ଆମେ ସବୁ ଗୁରୁଦେବଙ୍କ କତିରୁ ଶିଖିଛୁ, ଯଦି ଗୋଟେ ଲାଇଟ୍ ଜଳୁଥିବ ଆରେ ଏଇଟା ଭଗବାନଙ୍କ ଶକ୍ତିଟା ତୁମେ ନଷ୍ଟ କରୁଛ, ସାଙ୍ଗେ ସାଙ୍ଗେ କହିବ ଭଗବାନଙ୍କ ଶକ୍ତିଟା, ତୁମ କତିରେ ପଇସା ଥାଇପାରେ କିନ୍ତୁ ଦଣ୍ଡ ପାଇବ, ଏଇଟା ଭଗବାନଙ୍କ ଶକ୍ତି, ଲାଇଟ୍ରେ ଭଗବାନଙ୍କ ଶକ୍ତିଟା ଦେଖାଯାଉଛି। ଯିଏ ଉନ୍ନତ ଭକ୍ତ ହେଇଗଲେ ସେ ଦୁଇ ଜାଗାରେ ଭଗବାନଙ୍କୁ ଦେଖିବେ, ପ୍ରତ୍ୟକ୍ଷ ଦର୍ଶନ କରିବେ, ତାଙ୍କ ଶକ୍ତି ଦର୍ଶନ କରିବେ, ଗୋଟେ ଜୀବଟାକୁ ଦେଖିବେ, ସବୁ ପ୍ରକୃତିକୁ ଦେଖିବେ, ଯାହାକୁ ଦେଖିବେ ଆରେ ଭଗବାନଙ୍କ ଶକ୍ତି। ଆଧୁନିକ ଯେଉଁମାନେ କନିଷ୍ଠ ତାଙ୍କୁ ପ୍ରଥମେ ଭଗବାନଙ୍କ ଶକ୍ତିଟା ବୁଝିବାକୁ ପଡ଼ିବ, ସେଠି ଦଶମ ଅଧ୍ୟାୟରେ ପ୍ରଭୁ ସେଗୁଡ଼ିକ ସବୁ କହିଲେ। କି ପାଟି କରୁଛି ଏତେ ଜୋର, ମନାକର ଧୀର୍ଘ କଥା ହେବେ, ତେଣୁ କ'ଣ କହୁଥିଲି, ଦଶମ ଅଧ୍ୟାୟରେ ଭଗବାନ କ'ଣ କ'ଣ ସବୁ କହୁଛନ୍ତି, କେତେ ସୁନ୍ଦର ସୁନ୍ଦର କଥା କହିଛନ୍ତି। ପକ୍ଷୀ ଭିତରେ ମୁଁ ହେଉଛି ଗରୁଡ଼, ଦେବାନାମ ବାସବହମ୍, ଦେବତାମାନଙ୍କ ଭିତରେ ମୁଁ ହେଉଛି ଇନ୍ଦ୍ର, ଦୈତ୍ୟାନାମ ପ୍ରହ୍ଲାଦସ୍ମି, ଦୈତ୍ୟମାନଙ୍କ ଭିତରେ ମୁଁ ହେଉଛି ପ୍ରହ୍ଲାଦ, ମାସ ଭିତରେ ମାର୍ଗଶୀର, ମାସ ଭିତରେ ମୁଁ ହେଉଛି ମାର୍ଗଶୀର ମାସ। ଐଶ୍ୱର୍ଯ୍ୟ ବର୍ଣ୍ଣନା କରୁଛନ୍ତି ମାର୍ଗଶୀର ମାସରେ କ'ଣ ହୁଏ, ଧାନ ଶସ୍ୟ ଶ୍ୟାମଳା ଧାନ ସବୁ ଇନକମ୍ ଟାଇମ୍। ଆଉ ଭଗବାନ ଶକ୍ତି ତୁମେ ସେଇଟାକୁ ଦର୍ଶନ କର, ମାର୍ଗଶୀର ଆସିଗଲା ଭଗବାନଙ୍କର, ପ୍ରଭୁ କେମିତି ସୃଷ୍ଟି କରୁଛନ୍ତି ଶସ୍ୟ ଶ୍ୟାମଳା ତାକୁ ଦର୍ଶନ କରି ଭଗବାନ, ଏଇଟା ଆଧୁନିକ ସରି କନିଷ୍ଠ ଭକ୍ତମାନଙ୍କ ପାଇଁ ପ୍ରଭୁ ଶକ୍ତିକି ବିସ୍ତାର କରେ। ଆଉ ଏଇ ଶକ୍ତି ଦର୍ଶନ କରି ସାଧୁସଙ୍ଗ କରି ଭଗବାନ ପ୍ରତି ତୁମର ଆସକ୍ତି ଧୀରେ ଧୀରେ ବଢ଼ିବ, ତେବେ ତୁମେ ସାକ୍ଷାତ ଦର୍ଶନ ହବ। ଭକ୍ତିର ଫଳଟା କ'ଣ, ଯେଉଁ ସାଧନା ଆମେ କରୁଛେ ସାଧନର ଫଳଟା କ'ଣ, କାହିଁକି ମହାମନ୍ତ୍ର ଜପ କରୁଛେ, ସାଧନ ଯେଉଁ କରୁଛେ ଏକାଦଶୀ କାହିଁକି କରୁଛେ, ଭକ୍ତି ପାଇଁ, କିନ୍ତୁ ମୋର ହୃଦୟରେ ଭକ୍ତି ଆସିବ। ଭକ୍ତି ମାନେ ଭକ୍ତି ଉଚ୍ଚତେ, ଯେମିତି ଆମ ଇନ୍ଦ୍ର ଦ୍ୱାରା ଆମ ପିଲା ଛୁଆ ଘର ଦ୍ୱାରା କାମ କରିବା ପାଇଁ ଚାହୁଁଛେ, ସେଭଳି ଆମ ଇନ୍ଦ୍ରମାନଙ୍କ ଦ୍ୱାରା ଆମେ ଭଗବାନ ପାଇଁ କିଛି କରିବି, ଏଟା ହେଲା ଭକ୍ତି। ପିଲା ଛୁଆଙ୍କ କଥା ଶୁଣିଲାକୁ ଯଦି ଖୁସି ଲାଗୁଛି, ସେଠି ଭଗବାନଙ୍କ କଥା ଶୁଣିଲାକୁ ଖୁସି ଲାଗିବ, ଏଟା ଏଇଟା ତୁମ ଏଇଟା ଆମ ସାଧନର ଫଳ ହେଲା ଭକ୍ତି। ଆଚ୍ଛା ଭକ୍ତିର ଫଳ କ'ଣ, ଭକ୍ତିର ପୁଣି ଗୋଟେ ଫଳ ଅଛି, ଭକ୍ତିର ଫଳ ହେଉଛି ପ୍ରେମ। ଭକ୍ତି ହେଇଗଲେ ପ୍ରେମ, ପ୍ରେମ ଅର୍ଥ ସେଇଟା ହେଉଛି ଅକୈତବ, ସେଇଟା ଆଉ କିଛି ନାହିଁ, କୌଣସି କାମନା ନଥାଏ। ଯେମିତି ଗୋଟେ ମା ଛୁଆ ଭଲ ପାଉଛି, ଛୋଟ ଛୁଆକୁ ଭଲ ପାଉ, ଦେଖିଛନ୍ତି ନା, ସେ ମଳକୁ ନିଜ ମଳକୁ ଯେତେବେଳେ ସଫା କରିବ ଗୋଟେ ମା କ'ଣ କରେ, ମାଟି ହାତ ସାବୁନ ହାତ, ଛୁଆ ମଳକୁ ସଫା କଲେ ହଁ ମାଟି ହାତ କେବେ ହବନି, ମା ଦେଖ ହାତ ଧୋଇଦେବ, ମୁଁ ସେ ଦେଖି ହାତ ଧୋଇଦେବ, ତ କିଛି ବାସନା ହୁଏନି, ତ କିଛି ନିଜ ମଳ ବାସିବ, ଛୋଟ ପିଲା ମଳ ବାସିବ, ତା ପ୍ରେମଟା ଅଛି ନା ତା ପ୍ରତି, ତାର ମଳ ମୂତ୍ର ସବୁ ତାକୁ ଭଲ ଲାଗିବ, ସ୍ନେହଟା କଥା ତାକୁ କିଛି ଆମକୁ ଗନ୍ଧ ଲାଗିବ, ତାକୁ ଗନ୍ଧ ଲାଗିବ, ପ୍ରେମଟା ଅଛି ନା, ମମତ୍ୱ ଉପରେ ଆସିବ ପ୍ରେମ। ଭକ୍ତିର ଫଳ ହେଲା ପ୍ରେମ, ସେଠି କିଛି ସର୍ତ୍ତ ନଥାଏ, ସେମିତି ଭଗବାନ ସେମିତି ଲାଗେ। ପ୍ରେମର ତ ବହୁତ ବ୍ୟାଖ୍ୟା ଅଛି, ପ୍ରେମର ମୁଖ୍ୟ ଜିନିଷ ହେଲା ସେଠି ନିଜ ସୁଖଟା ନାହିଁ, ପ୍ରେମର ଅର୍ଥଟାକୁ ଏତିକି କୁହାଯାଇପାରିବ। କମ୍ ଧାତୁ ପ୍ରି ଧାତୁ ଗୋଟିଏ, ଯେଉଁ କାମ ପ୍ରେମ ଗୋଟିଏ ଧାତୁରୁ ଆସିଛି, ତା ଅର୍ଥ ହେଉଛି ଗୋଟିଏ କମ୍ ଆଉ ପ୍ରି, କିନ୍ତୁ କାମର ଶବ୍ଦ ଅର୍ଥ ଅଲଗା ହେଇଗଲା, ପ୍ରେମର ଶବ୍ଦ ଅର୍ଥ ଅଲଗା ହେଲା। ସେତେବେଳେ ନିଜ ଇନ୍ଦ୍ରିୟ ପ୍ରତିବାଂଛା ତାରେ ବୋଲି କାମ, କୃଷ୍ଣ ଇନ୍ଦ୍ରିୟ ପ୍ରତିବାଂଛା ଧରେ ପ୍ରେମ ନାମ, ଯେତେବେଳେ ନିଜ ସୁଖ ଯୋଉଠି ରହିଲା ସେଟା ପ୍ରେମ ହେଇପାରିବ। ଭକ୍ତିରେ ବି ନିଜ ସୁଖ, ଆମ ଆସିଲେ ମୋତେ ପ୍ରସାଦ ମିଳିଲାନି, ପ୍ରସାଦ ନ ମିଳିଲା ନ ମିଳିଲା କ'ଣ ଅସୁବିଧା ହେଇଗଲା, ତୁ ଭଗବାନଙ୍କର ସେବକ ସେବା କଲା ପରେ ପ୍ରସାଦ ନ ମିଳିଲା କ'ଣ ଅସୁବିଧା ହେଇଗଲା, ଯାହା ଅଛି ପାଇଲି ପଳେଇବ, କ'ଣ ଅସୁବିଧା ହେଇଗଲା। ଆମର ନିଜ ସୁଖ ରହିବନି, ନିଜ ସୁଖ ଯୋଉଠି ରହିଲା ସେଟା କାମନା ହେଲା, ସେଟା ତେଣୁ ଭକ୍ତିର ଫଳଟା କ'ଣ, ଭକ୍ତିର ଫଳ ହେଉଛି ନିଜ ସୁଖ ତ୍ୟାଗ, କୃଷ୍ଣ ସୁଖ ଅନୁଶୀଳନ, କୃଷ୍ଣ ଆନୁକୂଲ୍ୟନ କୃଷ୍ଣ ଅନୁଶୀଳନ ଭକ୍ତି ଉତ୍ତମା। ଆମେ ଅଧମ ଭକ୍ତି କରୁଛେ ନହେଲେ ମଧ୍ୟମ ଭକ୍ତି କରୁଛେ, ଉତ୍ତମ ଭକ୍ତି କରିପାରୁନି, କାହିଁକି ଗୋଟେ ଜିନିଷ ରହିଲା ଅନ୍ୟ ଅଭିଳାଷତା ଶୂନ୍ୟମ, ଅନ୍ୟ ଅଭିଳାଷ ଶୂନ୍ୟ ହେବା ଦରକାର, ଆମର ଅନ୍ୟ ଅଭିଳାଷତା ପୂର୍ଣ୍ଣମ, ଅନ୍ୟ ଅଭିଳାଷ ପୂର୍ଣ୍ଣ ହେଉଛି, ସେଥିପାଇଁ ଆମେ ଅଧମ ଷ୍ଟେଜରେ ରହୁଛେ। ଭକ୍ତ ଯେ ଅଧମ ନହେଲେ ମଧ୍ୟମ, ଅତି ବେଶୀରେ ମଧ୍ୟମ, କିନ୍ତୁ ଆମକୁ ଉତ୍ତମ ଯିବାକୁ ପଡ଼ିବ। ଉତ୍ତମ କ'ଣ, ଏଇଟା ଏଇ ଯେଉଁ ପଡ଼ିଛି ଶ୍ଳୋକରେ, କ'ଣ ଅର୍ଜୁନ ଦେଖିଲେ, ଅବଶ୍ୟ ଦେବଦେବସ୍ୟ ଶରୀରେ ପାଣ୍ଡବସ୍ତଥା, ପ୍ରବଦ ବାରମ୍ବାର କହୁଛନ୍ତି ରଥ ଉପରେ ଅର୍ଜୁନ କୃଷ୍ଣ ବସିଛନ୍ତି, ଏଠି କ'ଣ ଚାଲିଛି କେହି ଜାଣିପାରୁନାହାନ୍ତି, ବିଶ୍ୱରୂପଟା କେବଳ ଅର୍ଜୁନ ଦେଖୁଛନ୍ତି, ଆଉ କେହି ଦେଖିପାରୁନାହାନ୍ତି। ଦୁଇଟା ଦର୍ଶନ ଏଠି, ଭଗବାନଙ୍କ ଶକ୍ତି ଦର୍ଶନ କରୁଛନ୍ତି, ଭଗବାନଙ୍କୁ ସାକ୍ଷାତ ଦର୍ଶନ, ଅର୍ଜୁନ ରଥ ଉପରେ ବସିଲା ବେଳେ ଭଗବାନଙ୍କୁ ଦର୍ଶନ କରୁଛନ୍ତି, ଏଣେ ବିଶ୍ୱରୂପ ଦର୍ଶନ କରୁଛନ୍ତି, ସାକ୍ଷାତ ଦର୍ଶନ ଏଣେ ତାଙ୍କ ଶକ୍ତି। ଏଠି କ'ଣ ଲେଖିଲେ, ପ୍ରଭିଭଗତମ ଅନେକ ଦାହା, ଅନେକ ବ୍ରହ୍ମାଣ୍ଡ ତାଙ୍କ ଭିତରେ ଶକ୍ତି ଦେଖାଉଛନ୍ତି ଭଗବାନ। ଏଇଟା ଅର୍ଜୁନଙ୍କର ଭାଗ୍ୟ ଥିଲା, ସାକ୍ଷାତ ଦେଖିଲେ ଆଉ ଶକ୍ତିକି ଦେଖୁଛନ୍ତି, କେମିତି ଭଗବାନଙ୍କର ଶକ୍ତି।
ବ୍ରହ୍ମା ଶିବ ସମସ୍ତେ ତାଙ୍କ ସ୍ୱରରେ ଅଛନ୍ତି। ବାୟୁଜମ ଅଗ୍ନି ବରୁଣ ଶଶାଙ୍କ ପ୍ରଜା ପ୍ରତିଶ ପ୍ରପିତା ମହସ ନମୋ ନମସ୍ତୁ ସହସ୍ର କୃଷ୍ଟ କୃତ୍ୟୁ ପୁନଶ୍ଚ ଭୂପି ନମୋ ନମସ୍ତେ ନମସ୍ତେ ପୃଷ୍ଟ। ତାପରେ ଶୁଣ କହିନାହାନ୍ତି ମୁଁ ପଛରୁ ପ୍ରଣାମ କରୁଛି, ମୁଁ ଆଗରୁ ପ୍ରଣାମ କରୁଛି, ମୁଁ ସବୁ ଦିଗରୁ ପ୍ରଣାମ କରୁଛି। କାହିଁକି ସବୁଆଡ଼େ ଦେଖୁଛନ୍ତି ତାଙ୍କ ଶକ୍ତି, ଏ ପଛରୁ କିଏ ପ୍ରଣାମ କରେ, ପଛରୁ ପ୍ରଣାମ କରାଯାଏ ନା କାହାକୁ, କିନ୍ତୁ ଅର୍ଜୁନ ପଛରୁ ପ୍ରଣାମ କରୁଛି। ସେତେବେଳେ ଦେଖିଲେ ଭଗବାନଙ୍କର ଆଗ ପଛ କିଛି ନାହିଁ, ସବୁଆଡ଼େ ଭଗବାନ ଶକ୍ତି। ନମ ପୃଷ୍ଠରୁ ପ୍ରଣାମ କରୁଛି, ପଛରୁ ପ୍ରଣାମ କରୁଛି, ପାର୍ଶ୍ୱରୁ ପ୍ରଣାମ କରୁଛି, ଶକ୍ତି ପ୍ରକାଶ। ଭଗବାନଙ୍କର ଏସବୁ ଶକ୍ତିର ପ୍ରକାଶ। ତେଣୁ କେଉଁ କେତେବେଳେ ଆମେ ଭଗବାନଙ୍କର ପ୍ରଭୁଙ୍କ ପାଖକୁ ଆମେ ଯାଇପାରିବା, ସାଧନ କରୁଛେ ଭକ୍ତି ପାଇବା ପାଇଁ। ଭକ୍ତି ଉତ୍ତମ ଭକ୍ତି କ'ଣ, କେତେବେଳେ ପ୍ରେମ ମିଳିବେ ଏ ଉତ୍ତମ ଭକ୍ତି ସ୍ତରରେ। ଉତ୍ତମ ଭକ୍ତି କ'ଣ, ଅନାବିଳାସିତା ଶୂନ୍ୟ, କିଛି ଅଭିଳାଷ ରଖିବ ନାହିଁ। ମହାପ୍ରଭୁଙ୍କର ଟିଚିଂସ୍ ଆରମ୍ଭଟା ଏଇଟା ନ ଧନ ଅଭିଳାଷ ଭିତରେ ସବୁଠୁ ବଡ଼ ଅଭିଳାଷ କ'ଣ, ଧନ। ତାପରେ ଜନମ ଦ୍ୱିତୀୟ ଅନୁଗାମୀ ଫଲୋଅର୍ ଚେଲା, ଇଏ ଚେଲା ଧନ୍ଦା କରିବା, ଇଏ ବି ଗୋଟେ ଯାହାର ସେ ସବୁବେଳେ ହାଙ୍କରିଂ ନେଚର ଅଛି, ମୁଁ ବେଶୀ ଚେଲା କରିବି, ମୁଁ ଧନୀ ଲୋକ ଚେଲା କରିବି, ଏଇଟା କରିବି ସେଇଟା କରିବି, ସିଏ ବି ଗଲା ବାପା, ସିଏ ଉତ୍ତମ ଭକ୍ତି ନୁହଁ। ନ ଧନମ ନ ଜନମ ନ ସୁନ୍ଦରୀ, ମୋର କୌଣସି ସୁନ୍ଦରୀ ପୁରୁଷ ବା ନାରୀର ମୋର ଆବଶ୍ୟକ, ନାରୀ ସମୟ ନାରୀ ପାଇଁ ପୁରୁଷ ବା ପୁରୁଷ ପାଇଁ ନାରୀ ମୋର ଆବଶ୍ୟକ ନାହିଁ। କବିତା ମୁଁ ଗୋଟେ ପଣ୍ଡିତ ହେବି ଏଇଟା ବି ମୋର ଆବଶ୍ୟକ ନାହିଁ। ହେ ଜଗଦୀଶ କାମୟ, ମୁଁ କିଛି ଚାହୁଁ। ମହାପ୍ରଭୁଙ୍କର ଟିଚିଂସଟା ଆରମ୍ଭ ଏଇଟା, ଏଇଟା ଉତ୍ତମ ଭକ୍ତିର ସଂଜ୍ଞାଟା ମହାପ୍ରଭୁ ଦେଲେ, ସେଇଟାକୁ ବହୁତ ସମୟ ଲେଖିଲେ ଅନ୍ନା ବିଳାସିତା ଶୂନ୍ୟମ ଜ୍ଞାନ କର୍ମାଦି ଅନାବୃତମ, ଜ୍ଞାନ ଅନୁସରଣ କରିବନି, ପୁଣ୍ୟାଦି କର୍ମ କରିବନି। ତାପରେ କ'ଣ, କୃଷ୍ଣାନୁଶୀଳନ ଭକ୍ତିର ଉତ୍ତମ, କୃଷ୍ଣଙ୍କୁ ଅନୁଶୀଳନ କରିବ। ଅନୁଶୀଳନ ମାନେ କ'ଣ, ମାଛ ଆଟ ଖାଇବାକୁ ଦେଉଛି, ଡାଲି ରଖିଥିବ, ଆଳୁ ଭର୍ତ୍ତା କରିଥିବ, ଭଜା ଭାଜିଥିବ, ସେ ଖାଲି ଅନଉଥିବ। ହୋଟେଲ ବାଲାକୁ ଗଲେ କ'ଣ କରିବ, ହୋଟେଲ ବାଲା ହୋଟେଲ ଖାଇନାହାନ୍ତି, ହୋଟେଲ ବାଲା କ'ଣ କରିବ, ଆମେ କଲେଜରେ ପଡ଼ିଲାବେଳେ ଖାଉ ନା, ଆମେ ସେତେବେଳେ ମେସ୍ରେ ରହୁଥିଲୁ, ସେତେବେଳେ ମେସ୍ ରୋଷେଇ ନେବ, ଚାଲ ଯେ କ'ଣ ସେ ନନା ହୋଟେଲରେ ଖାଇକି ଆସିବା, ନନା ହୋଟେଲ ଯାଉ ବରଗଛ ମୂଳରେ ସେ ଥିଲା, ସେ ହୋଟେଲକୁ ଯିବ, ସେ ତାର ଅନ୍ନ ଡାଲି ସବୁ ବାଡ଼ିଦେବ, ଆଣିକି ଠେଲି ଦେବ ତୋର ପାଖରେ, ସେ କ'ଣ ଅନେଇକି ରହିବ, ମା ଭଳିଆ କ'ଣ କେଉଁ ଆଇଟମ୍ଟା ଭଲ ଖାଉଛି, ଅନେଇକି ରହିବ, ସେ ଅନେଇକି ରହିବ, ଥୋଇଦେଲା ପଳେଇଲା, କ'ଣ ଆଜି ଭଲ ହେଇଥିଲା ନା, ପଇସା ଦେଲା ବେଳକୁ କହିବ କ'ଣ ଭଲ ହେଇଥିଲା ନା, ନା କ'ଣ ଆଜି ଏମିତି ନନା ଏଇଟା କରିଛ, ସବଜି ଭଲ ହେଇନି, ତରକାରୀ ଭଲ ହେଇନି, ତା ହଉ ଯା ଯା କାଲି ଭଲ କରିଦେବା ଯା, ସିଏ ତାର କ'ଣ ତାର ପଇସା ପାଇଲେ ଗଲା, ତାର ଅନୁଶୀଳନ ଅଛି କି, ଆମର ଭକ୍ତି କ'ଣ ଅନୁଶୀଳନ, କୃଷ୍ଣ ଅନୁଶୀଳନ। ମୁଁ ଏ ସେବାଟା କରିଦେଲି ଭଗବାନ, ଆଜି କାହିଁ ଭଗବାନ ଭଲ ଦେଖାଉନାହାନ୍ତି, କାହିଁକି ମାଆଟା ଏମିତି ହେଲା, କାହିଁକି ପ୍ରଭୁଙ୍କର ଚିତା ଏମିତି ହେଲା, ଭୋଗ ପ୍ରସାଦ ପାଇଲା ବେଳେ ଆରେ ମନ୍ଦ ହେଇଯିବ, ଆରେ କ'ଣ ଠାକୁର ମୁଁ ରୋଷେଇ କଲି, କ'ଣ ଆଜି ଏମିତି ଏଇଟା କାହିଁକି ହେଲା, କେଉଁ ମସଲାଟା ପକେଇବି, କାହିଁକି ମୋର ଅନ୍ନ ମସ୍ କଲା, କାହିଁକି ଲୁଣ ପଡ଼ିଲାନି, ଏଇଟା ଅନୁଶୀଳନ କରେ ସୁଖ ଚିନ୍ତା। ଆଉ ଇଏ କ'ଣ କର୍ମକାଣ୍ଡ, ଆମର କ'ଣ କର୍ମକାଣ୍ଡ ହେଇଛି, ସୁହା ସୁହା କହିକି ଚନ୍ଦନ ଫନ୍ଦନ ଛାଟିକି ଠାକୁରଙ୍କ ଆଖି ବନ୍ଧ, ସେ କପଡ଼ାରେ ତାଙ୍କର କ'ଣ ରହିଥିବ, ସେ ଆମର ଅସରପାଙ୍କର ତାଙ୍କର ବସା, ଅସରପାଙ୍କ ଭଲ ତାଙ୍କୁ ହୁଏ, ଆସିକି ବାଲ୍ୟ ଭୋଗ ଲଗେଇ ଦିଏ, ତା ଦେହରେ ଅସରପା ଖାଆନ୍ତି କି ପିପୁଡ଼ି ଖାଆନ୍ତି କି ଭଗବାନ ଖାଆନ୍ତି, ତାଙ୍କୁ ଏତେ ପରିଷ୍କାର କରନ୍ତି ମନ୍ଦିରରେ, ତାଙ୍କର ଭଗବାନଙ୍କର ବସା, ସିଏଗୁଡ଼ାକ ଆମର କୃଷ୍ଣାନୁଶୀଳନ ନୁହେଁ। କୃଷ୍ଣାନୁଶୀଳନ ମାନେ କୃଷ୍ଣଙ୍କ ସୁଖ, ଅନୁଶୀଳନ ଅନୁଶବ୍ଦ ଲାଗିଛି, ବାରମ୍ବାର ସବୁବେଳେ ଚିନ୍ତା କରିବାକୁ ପଡ଼ିବ, କହି କେଉଁଥିରେ କୃଷ୍ଣ ଖୁସି ହେବେ, ଜ୍ଞାନ କର୍ମରୁ ମୁକ୍ତ ହେଇକି କୃଷ୍ଣାନୁଶୀଳନ, ଏଇଟା ଉତ୍ତମ ଭକ୍ତି। ତେଣୁ ସାଧନର ଫଳ ହେଲା କ'ଣ, ଭକ୍ତି, ଉତ୍ତମ ଭକ୍ତି। ଆଚ୍ଛା ଏ ଉତ୍ତମ ଭକ୍ତି ହେଲେ ଉତ୍ତମ ଭକ୍ତିର ଫଳ କ'ଣ, ପ୍ରେମ, ସେଥିରେ କୌଣସି ଅନ୍ୟ ବେଳା ପଳେଇଥିବ ପ୍ରେମ ସ୍ଥିତିକି ଆସିବ, କେବଳ କୃଷ୍ଣଙ୍କୁ ଭଲ ପାଇବ, ନିଜ ସୁଖ କଥା ଚିନ୍ତା କରିବ। ଆଚ୍ଛା ପ୍ରେମର ଫଳ କ'ଣ, ପ୍ରେମର ଫଳ ଏଇ ଅର୍ଜୁନ, ଅର୍ଜୁନ ପାଖରେ ଅର୍ଜୁନ କ'ଣ ଥିଲେ, କେଉଁ ରସାର, ସଖ୍ୟ ରସ, ପ୍ରେମଟା ଥିଲା ବୋଲି ଭଗବାନ ତାଙ୍କ ସଖା ହେଇଥିଲେ ନା, ପ୍ରେମର ଫଳ ହେଲା, ସରି ଭକ୍ତିର ଫଳ, ସାଧନର ଫଳ ଭକ୍ତି, ଭକ୍ତିର ଫଳ ପ୍ରେମ, ପ୍ରେମର ଫଳ ହେଲା ସାକ୍ଷାତ ଦର୍ଶନ। ଆମେ ପ୍ରେମ ନ ପାଇଲା ପର୍ଯ୍ୟନ୍ତ ଭଗବାନଙ୍କୁ, ଯେମିତି ଲୋକ ଭଗବାନଙ୍କୁ ସାକ୍ଷାତ ଦେଖିବେ, ଆରେ କେମିତି ଦେଖିବେ, କେମିତି ଦେଖନ୍ତୁ ଛୋଟିଆ କଥା ହେଇଛି ନା, କ'ଣ ଶକ୍ତିଟାକୁ ତୁମେ ରିଆଲାଇଜ୍ କରିପାରୁ ନା, ଆଉ ଭଗବାନଙ୍କର ଜଳ ଗୋଟେ ପିଉଛ, ପ୍ରଭୁ ଏକ ସୃଷ୍ଟି କରିଛନ୍ତି, ବାୟୁ କିଏ ଦେଇଛନ୍ତି, ଏଇ ଯେଉଁ କ'ଣ କରୋନା ହେଲା କ'ଣ ନେଲେ, ଅକ୍ସିଜେନ ସିଲିଣ୍ଡର ସବୁ ଆ ଗୋଟେ ସିଲିଣ୍ଡର ଦାମ କେତେ? ଗୋଟେ ସିଲିଣ୍ଡର କେତେ ଟଙ୍କା? 2000-3000 କ'ଣ ମୁଁ ହିସାବ କରୁଥିଲି ସେତେବେଳେ, ଗୋଟେ ମଣିଷର ଟୋଟାଲ ହିସାବ କରିଥିଲି କେତେ ଲକ୍ଷ ଟଙ୍କା ତାଙ୍କୁ ଖାଲି ପବନ ପାଇଁ ଭଗବାନଙ୍କୁ ଦେବାକୁ ପଡ଼ିବ, ପାଣି କଥା ଛାଡ଼। ତୁମେ 4-5 ଘଣ୍ଟା ଅକ୍ସିଜେନ ନେଉଛ, ଗୋଟେ ସିଲିଣ୍ଡରକୁ 3000 ଟଙ୍କା ଦେଉଛ, 4-5 ଘଣ୍ଟା ପାଇଁ 3000, ତାହେଲେ ଭଗବାନ ଖାଲି ପବନ ବିଲ୍ଟା ପଠେଇବେ ତୁମ ପାଖକୁ, ଅକ୍ସିଜେନ ବିଲ୍ଟା ତୁମେ କି କରୋଡ଼ପତି ହେଇଛ? କରୋଡ଼ପତି ବି ଦେଇପାରିବେନି ଭଗବାନ ଅକ୍ସିଜେନ ବିଲ୍, ଆଉ ଜଳ ବିଲ୍ ଛାଡ଼, ତାଙ୍କ ଲ୍ୟାଣ୍ଡ ବିଲ୍ ଛାଡ଼, ତାଙ୍କ ଜାଗାରେ ତୁମେ ରହିଛ, ସୂର୍ଯ୍ୟକିରଣ ଛାଡ଼, ଏସବୁ ଶକ୍ତି ନା। ଜଣେ ଯୁକ୍ତି କରିବ ନା କାହିଁକି ମୁଁ ଭଗବାନଙ୍କର ଶରଣ ଯିବି? ଆରେ ତୁମେ ବଞ୍ଚିଛ କେବଳ ଭଗବାନଙ୍କ ଦୟାରୁ। ଏ ନଡ଼ିଆଟାକୁ ଦେଖ ନା, ନଡ଼ିଆ ଦେଖ, ଆମ୍ବ ଦେଖ, ଗଛଟା ଦେଖିଲ, ମାଟିରେ ସବୁ ରସକୁ ରଖିଛନ୍ତି, ରଖିନାହାନ୍ତି ନା? ମଞ୍ଜିର ରସ ଅଛି, ମାଟିଟା ତୁମେ ଖାଇଲେ ଦେଖିବା, ମାଟିଟା ତୁମେ ଖାଅ, ମାଟି ଖାଇଲେ କ'ଣ ହବ? ମାଟି ମିଠା ଲାଗିବ ନା ପିତା ଲାଗିବ ନା କ'ଣ ଲାଗିବ? କିଛି ଲାଗିବ। ଦେଖ ଲିମ୍ବ ଗଛ ସେ ମାଟିରେ ପକେଇ ଦେଉଛ, କ'ଣ ହେଉଛି? ତାର ମାଟିରେ ରସ, ପିତା ରସଟା ଅଛି, ସେଟା ଆଣିଆ ଇ ପ୍ରଭୁଙ୍କର ସୃଷ୍ଟି। ଗୋଟିଏ ଜଳ ଏଇ ଚକ୍ରବାଦ ଉଦାହରଣ ଦିଅନ୍ତି, କେତେ ସୁନ୍ଦର ତାଙ୍କର ସୁନ୍ଦର ଭଗବାନଙ୍କ ଲୋକ ସେ ଉଦାହରଣ ଦିଅନ୍ତି। ସେଇ ମହାମନ୍ତ୍ର ତ ଆମେ ଜପ କରୁଛେ, ସେଇ ପ୍ରସାଦ ପାଉଛେ, ସେଇ ଠାକୁରଙ୍କୁ ଦେଖୁଛେ, ସମସ୍ତଙ୍କ ସ୍ୱଭାବ ଅଲଗା ଅଲଗା କାହିଁକି ହେଉଛି? ବିଭିନ୍ନ ଭକ୍ତର ବିଭିନ୍ନ ଭାବ କାହିଁକି ଅଛି? ସେ କହିଲେ ଏଟା ସ୍ୱଭାବ କଥା, ତା କିଛି କହିହବ, ଗୋଟେ ଗୁରୁଙ୍କର ଚେଲା ହେଇପାରନ୍ତି, ସମାନ ହେବେନି, ସେମିତି କିଛି ମାନେ ନାହିଁ। ସେ ଉଦାହରଣ ଦେଇଛନ୍ତି, ମନେ ପଡ଼ିଲା, ଯେମିତି ଗଙ୍ଗା କୂଳରେ, ଏଇ ବୈତରଣୀ କୂଳ ମନେକର ଧର, ବୈତରଣୀ କୂଳରେ କେଉଁ କେଉଁ ଗଛ ଅଛି? ପୁଟିଆ ଗଛ ତୁମ ଆଡ଼େ କୁହନ୍ତି, ପୁଟିଆ ଗଛ ଏଇଟା ତୁମର ଏଇଠି ଜିଲ୍ଲାରେ ଅଛି, ଆଉ କେଉଁଠି ନାହିଁ? ମୁଁ କାହିଁ ଦେଖିନି, କେବଳ ଯାଜପୁର ଜିଲ୍ଲାରେ ମୁଁ ପଢ଼ୁଥିଲି, ଜାଣିଥିଲି ନା, ସେ କେବଳ ବୈତରଣୀ କୂଳ ମାନଙ୍କୁ ମୁଁ ଦେଖୁଛି ପୁଟିଆ ଗଛଟା ବେଶୀ। ହଁ ହଁ, ଏଇ କେବଳ ବୈତରଣୀ କୂଳରେ ସେ ଗଛଟା, ଅଲଗା ମୁଁ କାହିଁକି କେଉଁଠି ଦେଖୁନି? ମୁଁ ସବୁଆଡ଼େ ଯାଏ ବୃକ୍ଷ ତରୁ ଲତା ସବୁ ଦେଖେ ନା, କେଉଁ ବୃକ୍ଷ ଅଛନ୍ତି, କ'ଣ ଅଛନ୍ତି, ଭଗବାନ ଶକ୍ତି ଗୁଡ଼ାକ। ଗୋଟେ ନଦୀ କୂଳରେ, ଗଙ୍ଗା ନଦୀ କୂଳରେ ବା ଏଇ ବୈତରଣୀ ନଦୀ କୂଳରେ ଆମ୍ବ ଗଛ ଅଛି କି ନାହିଁ? ନଦୀ କୂଳରେ ଆମ୍ବ ଗଛଟା ଅଛି, ଲିମ୍ବ ଗଛ ଅଛି, ଜାମ୍ବୁ ଗଛ ଅଛି, ହେଲା ସବୁ, ଆଚ୍ଛା ଗଛ ଅଛି ଅଛି, ସେ ତାଙ୍କ ଚେର ସବୁ ଯାଇଛି କେଉଁଠିକି? ନାଇଁ, ମାଟି ବୃକ୍ଷମାନେ ଅନ୍ଧ ନୁହେଁ, ବୃକ୍ଷ ପଶ୍ୟନ୍ତି, ଜଳ କେଉଁଠି ଥିବ ତାଙ୍କ ଚେର ଦ୍ୱାରା ସେ ଜାଣିଦେବେ ଏଇଠି ଜଳ ଅଛି, ତାଙ୍କ ଚେର ସେ ମାଡ଼ିକି ପଳେଇବେ। ସେ ଗୋଟିଏ ନଦୀର ଜଳକୁ ସମସ୍ତେ ଚେରରେ ତାଙ୍କ ଚେର ଦ୍ୱାରା ପିଉଛନ୍ତି କି ନାହିଁ? ଦେଖ ତାଙ୍କ ସ୍ୱଭାବ କେମିତିକା ଅଲଗା। ଲିମ୍ବ ତାର ପିତା ହଉଛି ଆମ୍ବ, ଜଳ କିନ୍ତୁ ସମାନ, ଆଙ୍କର ସ୍ୱଭାବ ଆଉ ଦୋଷ, ସେଟା ମନ୍ତ୍ର ତୁମେ କର, ଭଗବାନଙ୍କ ସେବା କର, ଜପ କର, ତୁମ ସ୍ୱଭାବ ଯୋଉଟା ରହିଛି ଏଟା ଭାରି ବଳବାନ। ସେମାନେ ଲୋକମାନଙ୍କୁ ସନ୍ଦେହ ଲାଗେ, ଏମାନେ ଭକ୍ତ ହି କ'ଣ ଏମିତି କଲେଣି, ସେ ଭକ୍ତ ହି କ'ଣ ଏମିତି କଥା କହୁଛି, ସେ ଭକ୍ତ ହି କ'ଣ ରାଗି ନା କ'ଣ? ସେ ଧର ତୋ ମୁଣ୍ଡ ଟିକେ ଗରମ ହେଇଯାଉନି, ତାଙ୍କ ଟିକେ କଥାରେ ତା ମୁଣ୍ଡ ଗରମ ହେଇଯାଉଛି, ସେ ଛିଟିଯିବୁ ସାଙ୍ଗେ ରାଗିଯିବୁ, କାହିଁକି? ଏଇଟା ତ ସ୍ୱଭାବ। ଆଉ ମହାମନ୍ତ୍ର ଜପ କଲେ କ'ଣ? ସେ ଗଛ ମୂଳରେ ତ ତୋର ତୋର ଲିମ୍ବ ଗଛ, କୁଆଡ଼େ ଆମ୍ବ ଗଛ, କେଉଁ ଗଛ, ଜାମ୍ବୁ ଗଛ, ସ୍ୱଭାବ ରହୁଛି। ତେଣୁ ସ୍ୱଭାବକୁ କେମିତି ଜୟ କରିବା? ସ୍ୱଭାବ ବିଜୟ ବୀର, ସ୍ୱଭାବକୁ ଜୟ କରିବାକୁ ହେଲେ ବାରମ୍ବାର ଭଗବାନ ପ୍ରାର୍ଥନା କରିବାକୁ ପଡ଼େ, ପ୍ରଭୁ କାରଣ ସମସ୍ତଙ୍କର କେବଳ କିଏ ରାଗି ହେଲା, କିଏ କ୍ରୋଧୀ ଥିବ, କ'ଣ କିଏ କାମନାକାର ଥିବ, କିଏ ଲୋଭୀ ଥିବ, ବିଭିନ୍ନ ମଣିଷ ଶରୀର ପାଇଛି କାହିଁକି? ତାର ଗୋଟେ ଦୁର୍ବଳତା ଯୋଗୁଁ ଶରୀର ପାଇଛି, ସମସ୍ତଙ୍କର ଗୋଟେ ୱିକନେସ୍, ସେଦିନ ଶରୀର କାହିଁକି ମିଳିଲା? ଏଠି ସାଧୁ କିଏ ନାହିଁ, ସେଥିପାଇଁ ଲୋକ ଆଶ୍ଚର୍ଯ୍ୟ, ଏଠି ସାଧୁ ହେଇଗଲା ରେ, ଲୋକ ସାଧୁ କାହିଁକି ଭଲ ପାଆନ୍ତି? ଆମେ ହଉଛି ଅସାଧୁ, ସିଏ ହେଲା ସାଧୁ, ସାଧୁ ସେଥିପାଇଁ ଲୋକ ଭଲ ପାଆନ୍ତି, ୱିକନେସ୍ ଯୋଗୁଁ ସରଳ। ସମସ୍ତଙ୍କର ଗୋଟେ ଗୋଟେ ଦୋଷ ଅଛି, କାହାର ଦୋଷଟା ବାହାରକୁ ପଳେଇ ଆସୁଛି, କାହା ଦୋଷଟା ଭିତରେ ଅଛି, ସମସ୍ତେ ଦୋଷୀ ଏଠି ନହେଲେ ଜଗତ। ସେଥିପାଇଁ ଆମକୁ ଭଗବାନ ପ୍ରାର୍ଥନା କରିବାକୁ ପଡ଼ିବ, ଆମକୁ ଉତ୍ତମ ଭକ୍ତି ସ୍ତରକୁ ଯିବାକୁ ପଡ଼ିବ, ଆଉ ଅନ୍ୟ ଅଭିଳାଷ ସବୁ ଛାଡ଼ିବାକୁ ପଡ଼ିବ, ନହେଲେ ଆମେ ତ ଭଗବାନଙ୍କ ଶକ୍ତିଟା ଦେଖିପାରିବୁ ନା? ଭଗବାନ ଦେଖିବାକୁ ଏଇ କଥାରେ ପଡ଼ିଥିଲା, ପ୍ରେମ ପାଇଲେ ସାକ୍ଷାତ ଦର୍ଶନ କରିବ, ପ୍ରେମେ କୃଷ୍ଣ ବସ ହଏ, ପ୍ରେମେ ତାହାରେ ବଜି, ତୁମେ ପ୍ରେମ ପାଇଗଲେ କୃଷ୍ଣ ତୁମ ପାଖକୁ ପଳେଇ ଆସିବେ। କେଉଁଟା ଭଲ ମତେ କହିଲେ ଦେଖିବା, ପ୍ରଧାନମନ୍ତ୍ରୀଙ୍କ ପାଖକୁ ତୁମେ ଯାଇପାରିବ ନା ପ୍ରଧାନମନ୍ତ୍ରୀ ଯାଜପୁରକୁ ପଳେଇ ଆସିବେ, କେଉଁଟା ସୁବିଧା? ତୁମେ ପ୍ରଧାନମନ୍ତ୍ରୀ ପାଖକୁ ଗଲେ ଟିକେଟ ବିକେଟ କରି ତ ଦେଖିପାରିବ, ହଁ ପହଞ୍ଚିପାରିବ କ'ଣ ତୁମେ? ତୁମ ଏମଏଲଏ କତୁରୁ ଲେଖେ, ସରପଞ୍ଚ କତୁରୁ ଲେଖେ, ଏମଏଲଏ ଏମପି ସବୁ କତୁରୁ ଲେଖା ନେଇକି ସେଠି ପହଞ୍ଚିଲା ବେଳକୁ ତାଙ୍କର ପିଏ ନଥିବ, ସେ ମନା କରିଦେବ, ଆମ ସମୟ ନାହିଁ। ଭାରତର କେତେ କୋଟି ନାଗରିକ ହେଲେଣି? 140 କୋଟି ନାଗରିକ। ସମସ୍ତେ କାହିଁକି ପ୍ରଧାନମନ୍ତ୍ରୀ ଦେଖିବୁ? ପ୍ରଧାନମନ୍ତ୍ରୀ ପାଗଳ ହେଇଯିବନି, ତାଙ୍କୁ ସେ ଛାଡ଼ିବେନି ତୁମେ, କି ଜଣେ ଦୁଇ ଜଣକୁ ସେ ଛାଡ଼ିବେନି। ଆଚ୍ଛା ପ୍ରଧାନମନ୍ତ୍ରୀ ଯଦି ଗୋଟେ ଟୁର୍ ପକେଇ ପଳେଇଗଲା ଯାଜପୁର, ସବୁ ଦେଖିଲୁ, କେଉଁଟା ସୁବିଧା? ସିଏ ପଳେଇ ଆସିଲେ ଆମେ ପାରିବା, ସେଭଳିଆ ଭଗବାନଙ୍କୁ ପାଖକୁ ଆମେ ଯାଇପାରିବାନି। ଆମ ବାଟ ହେଉଛି, ଗୌରକିଶୋର ବାବାଜୀ ମହାରାଜ କୁହନ୍ତି, ତୁମେ ଭଗବାନଙ୍କୁ ଦେଖିବାକୁ ଚେଷ୍ଟା କର, ଆଉ ପ୍ରଭୁଙ୍କୁ ଟିକେ ଦେଖିବି, ପ୍ରଭୁ ତୋ ପାଖକୁ ଯିବି। ଆମର ଧନ୍ଦା ହେଲେ, ଆମ ଧନ୍ଦା ହେଲା ଆମେ ଏମିତି କାମ କରିବା ସିଏ ଆମ ପାଖକୁ ଆସିବ। ଆମ ରାସ୍ତା ହେଉଛି ଆମେ କେମିତି କାମ କରିବା ନା, ନିର୍ମଳ ତାଙ୍କ ସେବା କରିବା, ତାଙ୍କୁ ଡାକିବା, ତାଙ୍କୁ ଭଲ ପାଇବା, ସେ କୁଆଡ଼େ ଯିବ? ସେ ନିଶ୍ଚିତ ଆସିବ, କାହିଁକି ସେ ଭକ୍ତ ବସ। ଭିକାରୀ କାହାକୁ କୁହାଯାଏ? ସେ ଧର ଭିକାରୀ କାହାକୁ କୁହାଯାଏ? ଭିକାରୀ 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 କୁହନ୍ତୁନି, ଭିକାରୀ କ'ଣ? ଭିକ ମାଗେ, ଭିକ କାହିଁକି ମାଗେ? ତାର ଅଭାବ ଅଛି। ଭଗବାନ ଜଗତର ମାଲିକ, ସେ ପୂର୍ଣ୍ଣ, କିନ୍ତୁ ତାଙ୍କର ଗୋଟେ ଅଭାବ ଅଛି, ସେ ଗୋଟେ ଭିକାରୀ। ଜାଣିଛ କି ଭିକାରୀ ସିଏ? ଆଜି ଚୈତନ୍ୟ ମହାପ୍ରଭୁ କାହିଁକି ଗଲେ? ପ୍ରେମର ସେ ଭିକାରୀ, ତାଙ୍କର ସବୁ ଅଛି, ତାଙ୍କ ପାଖରେ ପ୍ରେମ, କିନ୍ତୁ ଯାହା ପାଖରେ ପ୍ରେମ ହେଇଯିବ ସେ ତା ପାଖକୁ ପଳେଇବେ, କି ମୁଁ ତୋର ବସ ହେଇକି ରହିବି, ସେ ପ୍ରେମର ଭିକାରୀ। ଆମେ ଭଗବାନଙ୍କୁ ଦେଖିବା ପାଇଁ ଚାହୁଁନେ, ଆମେ ଏମିତି କରିବା ସାଧାରଣ ଭଜନ କରି ଭଗବାନଙ୍କୁ ସେବା କରି ଆମର ପ୍ରେମ ଆସ, ପ୍ରେମ ଆସିଲେ ସେ ଆମ ପାଖରେ ଆସି ପହଞ୍ଚିବେ ଆଉ। ଆମ ରାସ୍ତା ହେଉଛି ଏଇଟା, ତେବେ ଯେତେବେଳେ ସେବା କରିବ ପ୍ରେମପୂର୍ଣ୍ଣ ସେବା, ହଁ ବୁଝୁଛନ୍ତି? ସେବାଟା ଏମିତି ନାହିଁ ବେଶୀ ହେଇଗଲା କମ୍ ହେଇଗଲା, ଯେତିକି ପାରିବ ଯିଏ ବି ଭକ୍ତ, କାରଣ ତୁମ ପାଇଁ ଏଇଟା ସମସ୍ତଙ୍କ ପାଇଁ। ଆମର ଗୁରୁଦେବ ସବୁବେଳେ ଆମକୁ ଏଇଟା ଶିଖେଇଛନ୍ତି, କୃଷ୍ଣଙ୍କର କିଛି ଅଭାବ ନାହିଁ, ତୁମ ସେବାକୁ ସେ ଅନେଇ ନାହାନ୍ତି, ସବୁବେଳେ ସବୁବେଳେ ପ୍ରେମପୂର୍ଣ୍ଣ ସେବା କର, ଯେତିକି ସେବା କରିବ ଯାହା ବି କରିବ ପରଫେକ୍ଟଲି, ଆଉ ୱିଥ୍ ଲଭ୍ ଆଣ୍ଡ ଆଫେକ୍ସନ୍, କୃଷ୍ଣ ସେଇଟାକୁ ଗ୍ରହଣ କରେ। ଏ ଲୋକଟା ଫୁଲମାଳିଟା କରୁଛ, ଝାଡ଼ୁଟା ମାରୁଛ, କି ରୋଷେଇଟେ କରୁଛ, ଯେଉଁଟା କରିବ ଭଲ। ତୁମେ କ'ଣ ଖାଇଲା ବେଳେ ଏମିତି ଫୋପଡ଼ା ଫୋପଡ଼ି ଖାଇଦେଇ ପଳଉଛ? ଆଜି କ'ଣ ଏଇଟା କ'ଣ ଆଜିକାଲି ଖାଇଲଣି ସେଇଟା କ'ଣ ନମ୍ବା ଲମ୍ବା କ'ଣ ଯିବା ଭଳିଆ ଚାଉମିନି କ'ଣ ଆଉ ଗୋଟେ ଗୋଟେ ସେମିତି ଏଡ଼ି ଗୋଟେ ମ୍ୟାଗି ଆଉ ସେ ଛେଳି କୁଣ୍ଟି ଭଳିଆ ଗୋଟେ ଦେଖାଯାଏ ସେଗୁଡ଼ାକ, ସେଇଟା ମୁଁ ଦେଖିଲେ ମୋର ସେଇଟା ସ୍ମରଣ ଆସେ, ମୋ ଜୀବନରେ ଏଇଟା ଖାଇନେ କି ଏଇଟା ଦେଖିଲେ ମୋତେ ଘୃଣା ଲାଗେ। ସେଗୁଡ଼ା ଏମିତି ସେଗୁଡ଼ା ହଁ ସେଗୁଡ଼ା ଏମିତି ଏମିତି ସବୁ ଦେଖାହେଉଛି, ସେ ହଁ ସେ କ'ଣ ସେଗୁଡ଼ା କହୁଛୁ? ସେଗୁଡ଼ା ସବୁ ନାଡ଼ି ଭଳିଆ ଦେଖାଏ, ମଣିଷ ନାଡ଼ି, ଛେଳି ନାଡ଼ି, କୁକୁର ସେଗୁଡ଼ା ସବୁ ଖାଉଛ? ଆଚ୍ଛା ସେଟା ଯେତେବେଳେ ରୋଷେଇ କରୁଛି ଦେଖୁଛ ନା, ସେଟା ତ ରୋଷେଇ ହେଉଛି, ତୁମେ କେମିତି କରୁଛ? ଛୁଆ ପିଲା ସବୁ ଘେରି ହେଉଛି, ଏ ପାଞ୍ଚଟା ଉଞ୍ଚା ଲୋକ ସେବା ଦେଖୁନ କେମିତି 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 ମଜା ଲାଗୁଛି ତୁମକୁ, ପ୍ରୀତି ଲାଗୁଛି, କାରଣ ମୁଁ ଖାଇବି ପ୍ରେମଟା ପିଲା ସେଠି ଭୋଜନ ସେଭଳିଆ। ଆମେ ଯେତେବେଳେ ଭଗବାନଙ୍କ ସେବା କରୁଛେ ସେଇଭଳିଆ ପ୍ରଭୁ ଭୋଜନ କରି ଏଥିରେ ଫୋପଡ଼ା ଫୋପଡ଼ା କରିଦେବି, ମୁଁ ପଳେଇଦେବି, ମୋ ଟାମି ହେଇଗଲା ନାହିଁ। ସବୁ ସେବାଟାକୁ ଯେତେବେଳେ ସେବା କରିବେ ପ୍ରେମମୟ ସେବା ଯେତିକି କର, ଭଗବାନ ସେ ପ୍ରେମର ଭିକାରୀ, ତୁମେ ଆଉ ତାଙ୍କୁ ପାଇବ କେମିତି? ତାଙ୍କୁ ଆଉ କେଉଁ ବାଟରେ ପାଇପାରିନି, ତାଙ୍କ କତିରେ କ'ଣ ନାହିଁ ଆମକୁ ଆମ ପାଖକୁ ଆଣିବେ? ରାଧାରାଣୀ ସେଇଠି ଅଛନ୍ତି କ'ଣ ସେଥିରେ ବୁଝିବାକୁ ବୁଝିଲୁ ନା ନାହିଁ? ରାତିରେ କେତେ ଘଣ୍ଟା ଶୁଣୁଛେ? 6 ଘଣ୍ଟା ଶୁଣୁଛେ, ସେଠି ଗୋପୀମାନେ ଶୁଣନ୍ତି, ନ ଶୋଇଲେ କ'ଣ ଢୋଳେଇକି ପଡ଼ିଯିବୁ? ଦୁଇ ଦିନ ନ ଶୋଇଲେ ତାପରେ ଦିନ ଜନ୍ମାଷ୍ଟମୀ ସରିବ, ତାପରେ ଦିନ ପ୍ରଭୁପାଦଙ୍କର ଆବିର୍ଭାବ ହବ, ସେଦିନ ଡାକିଲା ଭକ୍ତଙ୍କୁ ଦେଖିବୁ କେମିତି ହଉଥିବୁ, ଦେଖ ସେଦିନ ବେଶୀ ଗଣ୍ଡଗୋଳ, ସମସ୍ତେ ମୁଣ୍ଡ ଗରମ, ରାତି ଅନିଦ୍ରା, ଏଣେ ଉପବାସ, ଏଣେ ଗେଷ୍ଟ ଆସିଥିବେ, ଏଥିରେ ଆମ ମୁଣ୍ଡ ପକା ହେଉଛି। ଗୋପୀମାନେ କେବେ ଶୁଣନ୍ତି ମୋତେ ଲିଷ୍ଟ ଦେବ, ରାଧାରାଣୀ କେତେବେଳେ ଶୁଣନ୍ତି? ରାଧିକାର ପକୁବର୍ଣ୍ଣ ବିବିଧ ଭଞ୍ଜନ ପରମ ଆନନ୍ଦ କୃଷ୍ଣ କରେ ନ ଭୋଜନ, ରାଧିକାଦି ଗଣେ ହେରି ନୟନ ରଘୁରେ, ରାଧିକାଦି ଗଣେ ହେରି ନୟନ ରଘୁରେ ପ୍ରୀତ ହେ ତୃପ୍ତ ହଏ ହଁ ତୃପ୍ତ ହଏ ଖାଏ କୃଷ୍ଣ ଯଶୋଦା ଭଗବାନୀ ରାଧାଣୀ ଚାହାନ୍ତି କାହିଁକି ଚାହାନ୍ତି ଖୁସି ସୁଖ ଦେବା ପାଇଁ କେତେ କଷ୍ଟ ରାଧା ରାଣୀ କୁଞ୍ଜକୁ ଯିବେ ରାତିରେ ଆସିବେ ଭୋର ଭୋର ଆସନ୍ତି ନା ମଙ୍ଗଳ ଆରତୀ ସମୟରେ ଆସିବେ କୁଞ୍ଜରୁ ଘଣ୍ଟେ ଶୋଇନଥିବେ ଜଣେ ବୁଢ଼ୀ ଉଠେଇବ ଶାଶୁ ବୁଢ଼ୀ ରେଖାଣ ସବୁ ଶୋଇଛୁ ତୋ ଆଖି କାହିଁକି ଲାଲ ଲାଲ ପଡ଼ିଛି ତାହେଲେ ଆଖି ଲାଲ କାହିଁକି ପଡ଼େ ଅନିଦ୍ରା ହେଲେ ଆଖି ଲାଲ ପଡ଼ିବ କି ସବୁଦିନ ତୋର କାହିଁକି ଆଖି ଲାଲ ପଡ଼ୁଛି ରାଧାରାଣୀ କିଛି କହିପାରିବେ ସେ ତ ଭାରି ସରଳ ସେ କିଛି କହିପାରିବେ ଚାଲାଖିଆ କ'ଣ ହାଟିକି ଯିବେ ନା କ'ଣ ସରଳ ଲୋକ ଯିବେ ରାଧାରାଣୀ କିଛି ଛନ୍ଦି ହେଇଯିବେ ଆଉ ଚାଲାଖିଆ ଲୋକଟା ଛନ୍ଦି ଦେବେ କଥାରେ ବୁଢ଼ୀ ଏମିତି କଥାବାର୍ତ୍ତା କରିବ ଶାଢ଼ୀଟା ଏମିତି ଦେଖାଉଛି କୁଞ୍ଜକୁ ଯାଇଥିବେ ନା କୁଞ୍ଜକୁ ଆସିଲା ବେଳକୁ ଶାଢ଼ୀ କୃଷ୍ଣଙ୍କ ଉତ୍ତରକୁ ଧରିକି ପଳେଇ ଆସିଥିବେ କୃଷ୍ଣଙ୍କ ଉତ୍ତରକୁ ପଳେଇ ଆସିଥିବ ଉତ୍ତରୀ ବ୍ରଜବାସୀ ମାନେ କ'ଣ ଗୋପୀ ଡ୍ରେସ୍ ଯେଉଁ ପିଞ୍ଚଙ୍ଗ ସିଏ ତାଙ୍କର ତ ସବୁ ସିଏ ଉତ୍ତର କୃଷ୍ଣଙ୍କ ଉତ୍ତରଟା ଭୁଲରେ ତାଙ୍କ ଉତ୍ତର ସେଠି କୁଞ୍ଜାରୁ ରହିଯାଇଥିବ କୃଷ୍ଣଙ୍କ ଉତ୍ତରୀ ପକେଇ ଦେଇ ପଳେଇବେ ବୁଢ଼ୀ କହିବେ ଇଏ ଡ୍ରେସ୍ ଏଇଟା କ'ଣ ଏମିତିଆ ଡ୍ରେସ୍ ଏଇଟା କ'ଣ ଆଇ ରାଧାରାଣୀ ଦେଖିଦେବେ ସତୁ ସତାରେ ଇଏ କ'ଣ ଇଏ ହବ ଇଏ କୃଷ୍ଣଙ୍କ ଉତ୍ତରଟା ଗଲା ତାଙ୍କ ମୁଣ୍ଡ ଆଖରୁ ଥିଲା ଛଳ ଛଳେଇ ଲୁହ ଚାଲି ଆସିବ ସେଠି ସଖୀ ମାନେ ଥିବେ ହେ ତୁ ବୁଢ଼ୀଟା ତୁ ଦେଖିପାରୁନୁ ତୁ ବୁଢ଼ୀ ତୋର ସୂର୍ଯ୍ୟ ଉଦୟ ହେଇଥିବେ ଭୋର ଭୋର ଉଠିଥିବେ ନା ସୂର୍ଯ୍ୟ ଉଦୟ ହେଲା ବେଳେ କିରଣଟା କ'ଣ ସୂର୍ଯ୍ୟଙ୍କ ଉଦୟ ହେଲା ବେଳେ କିରଣଟା ହେଉଛି ଲାଲ ନୁହେଁ ଈଶତ ହଳଦିଆ ସୂର୍ଯ୍ୟଙ୍କ ନୂଆ ଉଦିତ ସୂର୍ଯ୍ୟ କିରଣ ପଡ଼ିଛି ସେ ନେଇ ତୋ ଆଖି ତ ପାୱାର ଗଲାଣି ଚାଳିଶ ବର୍ଷ ପାର ହେଲା ଚାଳିଶ ହାତ ହେଲାଣି ତୁ ଦେଖିପାରୁନୁ ସେ ଗୋଟେ ଶାଢ଼ୀ ବା ମୁଁ ତାଙ୍କୁ ପିନ୍ଧୁଛି ମୁଁ ଜାଣିନି ବୁଢ଼ୀ ତାର ବୁଝିଦେବ ଘଣ୍ଟେ ଦୁଇ ଘଣ୍ଟା ଶୁଣନ୍ତୁ ବୁଢ଼ୀ ଉଠିଲା ପୁଣି ଯଶୋଦା ଭବନକୁ ଯିଏ ରୋଷେଇ କରିବେ ପୁଣି ସେଠୁ ଆସିବେ ପୁଣି ଏଠି ରୋଷେଇ କରିକି ସୂର୍ଯ୍ୟ ପୂଜାକୁ ଯିବେ ସୂର୍ଯ୍ୟ ପୂଜାରୁ ଆସିବେ ପୁଣି ଘର କାମ ପୁଣି କ'ଣ ଏଇ ସେଇ ହୁଣ୍ଡା ଥିଲା କ'ଣ ତା ନା ତାଙ୍କ ସ୍ୱାମୀ ମ ଚନ୍ଦ୍ରସେନା ତା ପାଇଁ ରୋଷେଇ କରିବେ ଆୟନ ଘୋଷ ତା ପାଇଁ ରୋଷେଇ କରିବେ ଏଇ ଶାଶୁ ଶ୍ୱଶୁର ଖାଇବାକୁ ଦେଇକି ପୁଣି କୃଷ୍ଣଙ୍କ ପାଇଁ ରାତି ପାଇଁ କେଉଁଠି ଶୋଉଥିଲେ ସିଏ ଆମକୁ ଟାଇମ୍ ଦିଆହେଉଛି ଏତିକି ଟାଇମ୍ ସେବା କର ଏତିକି ଟାଇମ୍ ଖାଅ ଏତିକି ଟାଇମ୍ ନାହିଁ ତାପରେ ବି ଜାଣି ଯେତିକି ଟାଇମ୍ ସେବାଟା କରୁଛୁ ସେତିକି ଟାଇମ୍ ପ୍ରେମରେ କର ସବୁବେଳେ ପ୍ରେମମୟ ସେବା କରିବ ତାହେଲେ ଆମେ ଭଗବାନଙ୍କୁ ଧୀରେ 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 ଆମ ଇନ୍ଦ୍ରିୟ ଟିକେ ଶୁଦ୍ଧ ହେବ ପ୍ରଭୁ ଆମକୁ ଗ୍ରହଣ କରିବେ ଗୋଟେ ଜୀବ ଏତେ କଷ୍ଟ କରୁଛି ଭଗବାନ ତାଙ୍କ ସେ ଗ୍ରହଣ କରିବେ ତାଙ୍କ ପ୍ରୀତି ଆସିବ ଆମକୁ ଚାହିଁବେ ସେତେବେଳେ ଶୁଦ୍ଧ ଭକ୍ତିଟା ହେବ ଶୁଦ୍ଧ ଭକ୍ତିରେ ଆମେ କ'ଣ ଶୁଦ୍ଧ ଭକ୍ତି କେମିତି ପାଇବା ଏଇ ପ୍ରେମପୂର୍ଣ୍ଣ ସେବାଟା କରିବେ ସେତେବେଳେ ଭଗବାନଙ୍କୁ ଆମେ ଦର୍ଶନ କରିବା ଏଇ ଯେମିତି କହୁଛନ୍ତି ତତ୍ରେକସ୍ତମ ଜଗତ କୃଷ୍ଣ ପ୍ରବିଭକ୍ତସ୍ୟ ଅନେକତା ଅପଶ୍ୟ ଦେବ ଦେବସ୍ୟ ଶରୀରେ ପାଣ୍ଡବସ୍ତତା ଅର୍ଜୁନ ପୁରା ଦେଖୁଛନ୍ତି ସେଠି ଭଗବାନ ମାଧୁର୍ଯ୍ୟ ରୂପରେ ବସିଛନ୍ତି ସେଠି ତାଙ୍କ ଶକ୍ତିକି ଦେଖୁଛନ୍ତି ବ୍ରହ୍ମାଣ୍ଡ କେତେ ବ୍ରହ୍ମାଣ୍ଡ ବିଭାଜନ ହେଇଯାଇଛି ବ୍ରହ୍ମାଣ୍ଡ ସବୁ ବିଭାଜନ ହେଇଯାଇଛି ଆମେ ବୈଷ୍ଣବ ତତ୍ତ୍ୱରେ ଇଏ ତ ସବୁ ଶକ୍ତିର ବର୍ଣ୍ଣନା ରହିଲା ଜଳ ବାୟୁ ଅଗ୍ନି ଏସବୁ ଭଗବାନଙ୍କ ଶକ୍ତି ନା ଭୂମି ଯେଉଁଠି ଦେଖେ ସବୁ ଭଗବାନଙ୍କର କ'ଣ ସେ ଶ୍ଳୋକ କହିଲେ ଭଗବାନ ବହୁତ ଗୀତାରେ କହିଲେନି ଯୁବାଙ୍ଗ ପଶ୍ୟତି ସର୍ବଂଶ ସର୍ବଂଶ ମୋତେ ସବୁଆଡ଼େ ଦେଖିବ ସବୁଆଡ଼େ କେମିତି ଦେଖିବ ସବୁଆଡ଼େ କେମିତି ଦେଖିବ କୃଷ୍ଣଙ୍କର ସବୁ ଇ କୃଷ୍ଣଙ୍କର ସବୁ କୃଷ୍ଣଙ୍କ ଦ୍ୱାରା ଆସିଛି ଆଉ କୃଷ୍ଣଙ୍କ ସୃଷ୍ଟି ଆଉ ପ୍ରେମ ଆସିଗଲେ ସାକ୍ଷାତ ଭାବରେ ଦେଖିବ ଭଗବାନ ଫେସ୍ ଟୁ ଫେସ୍ ଇଂଲିଶରେ ଯାହା କୁହାଯାଏ ସେ ପଳେଇ ଆସିବେ ତୁମ ପାଖ ସେତେବେଳେ ତୁମେ ଦେଖିପାରିବେ ତୁମେ ପ୍ରେମପୂର୍ଣ୍ଣ ସେବା ଭଗବାନଙ୍କୁ ସବୁବେଳେ ପ୍ରେମପୂର୍ଣ୍ଣ ସେବା କରିବ ଆଉ ପ୍ରେମରେ ଭଜନ କରିବ ସବୁବେଳେ ଭଜନ କଲାବେଳେ ଯେତିକି ଭଜନ ପ୍ରଭୁ ଡାକିବ ପ୍ରଭୁ ତୁମେ ମୋର ନିଜ ଯାହାଙ୍କୁ ତୁମେ ଭଲ ପାଇପାରିବନି ତାଙ୍କୁ ତୁମେ ଡାକିପାରିବନି ସେଇ ଜିନିଷଟା ଆମେ ଶିଖୁଛେ ଏଇଠି ଯେଉଁ ଭଜନ ସାଧନ କରୁଛେ ଭକ୍ତି କରୁଛେ ଏଇଟା ଆମକୁ ଶିକ୍ଷା ମିଳୁଛି କେମିତି ଭଗବାନଙ୍କୁ ଭଲ ପାଇବା ଆଉ ଆମର ଶକ୍ତି ରହିଲେ ସାକ୍ଷାତ ଭଗବାନ ରହିଲେ ତା ମଝିରେ ସାକ୍ଷାତ ଭଗବାନଙ୍କୁ ଅନୁଭବ କରିବା ପାଇଁ ତାଙ୍କ ଭଗବାନଙ୍କର ସାକ୍ଷାତ ଶକ୍ତିକୁ ଅନୁଭବ କରିବା ପାଇଁ ଆମର ସବୁ ତତ୍ତ୍ୱ ଆଉ ଅଲଗା ତତ୍ତ୍ୱ ବୈଷ୍ଣବ ତତ୍ତ୍ୱ ସବୁ ରହିଲେ ଭଗବାନ ଯେଉଁଠି ପରିପ୍ରକାଶ ହେଇଛନ୍ତି ତାଙ୍କୁ ତଦୀୟ ବସ୍ତୁ କୁହାଯାଏ ତଦୀୟ ସେବନ 64 ଅଙ୍ଗରେ ଦେଖିବ ଗୋଟେ ଅଙ୍ଗ ଅଛନ୍ତି ତଦୀୟ ସେବନ ତଦୀୟ କିଏ ଯେମିତି ଗଙ୍ଗା ଭଗବାନଙ୍କ ଚରଣ କମଳରୁ ଆସୁଛନ୍ତି ତଦୀୟ ସେ ଭାଗବତ ଭାଗବତ ତୁଳସୀ ଗଙ୍ଗାୟ ଭକ୍ତ ଜନେ ଚତୁର୍ଦ୍ଧା ବିଗ୍ରହ କୃଷ୍ଣ ଏଇ ଚାରି ଶନେ ଜୀବନ୍ୟାସ କରିଲେ ଶ୍ରୀମୂର୍ତ୍ତି ପୂଜ୍ୟ ହଏ ଜନ୍ମ ମାତ୍ର ଏଇ ଈଶ୍ୱର ଚାରି ବେଦ କହେ ଜନ୍ମରୁ ହିଁ ଚାରିଜଣ ଭଗବାନ ଶ୍ରୀବିଗ୍ରହଙ୍କୁ ଆମେ ପ୍ରାଣ ପ୍ରତିଷ୍ଠା କଲେ ପୂଜା କରିବା ପ୍ରାଣ ପ୍ରତିଷ୍ଠା ନ କଲେ ଆମେ ପୂଜା କରିପାରିବା ପ୍ରାଣ ପ୍ରତିଷ୍ଠା କୁହନ୍ତି ପ୍ରାଣ ପ୍ରତିଷ୍ଠା କିନ୍ତୁ ଏ ଚାରିଜଣ ଜନ୍ମରୁ ଈଶ୍ୱର ଏ ଭଗବାନଙ୍କ ସାକ୍ଷାତ ଶକ୍ତି ତାକୁ ବି ଟିକେ ଦେଖ ତାକୁ ବି ମଣିଷ ତୁଳସୀ ମାଳି ପକଉଛି କାହିଁ ପକଉଛି ସିଏ ରୁଦ୍ରାକ୍ଷ ମାଳି ପକେଇବେ ଶିବ ଶିବଜୀଙ୍କର ଭକ୍ତମାନେ କାହିଁ ଶିବଜୀ ରୁଦ୍ରାକ୍ଷ ଶିବଜୀଙ୍କର ପ୍ରିୟ ଆମର କ'ଣ ତୁଳସୀ ତୁଳସୀ ଗଙ୍ଗା ସାକ୍ଷାତ ଭଗବାନ ଆଉ ଭଗବାନଙ୍କର ଶୁଦ୍ଧ ଭକ୍ତ ଆଉ ତୁମେ ପ୍ରଭୁବାଦ ଦେଖିବ ତୁମର ସୁଶୀ ଶୁଦ୍ଧ ଭକ୍ତ ତୁମର ଏଇ ଜ୍ଞାନ ଆସିଲାନି ତାଙ୍କଠୁ ମୋର କି ଆଉ ଜଣେ କିଏ ବଡ଼ ସାଧୁ ଅଛନ୍ତି ତୁମେ ଏଇ ଜ୍ଞାନ ଆଣିପାରିବ ଯେଉଁ ସାଧୁଙ୍କୁ ଦେଖିବ ତୁମେ ଶୁଦ୍ଧ ଭକ୍ତ ବୋଲି ଜ୍ଞାନ କରିବ ତୁଳନା କରିବନି ଆମେ ତୁଳନା କରିବା ରୂପ ଗୋସ୍ୱାମୀ ବଡ଼ ନା ସନାତନ ଗୋସ୍ୱାମୀ ବଡ଼ ନା କାହାକୁ ବଡ଼ କ'ଣ ହବ ସେଠି କ'ଣ ତୁ କ'ଣ କରିବୁ ଅପରାଧ ହବ କି ନାହିଁ ନାହିଁ ସେମାନେ ଭଗବାନଙ୍କର ନିଜ ଲୋକ ସବୁ ଯେତେବେଳେ ସାଧୁଙ୍କୁ ଶୁଦ୍ଧ ଭକ୍ତଙ୍କୁ ଦେଖିବ ସେ ପ୍ରଭୁଙ୍କର ନିଜ ଲୋକ ଗୁରାଙ୍ଗର ସଙ୍ଗୀ ଗଣ ନିତ୍ୟ ସିଦ୍ଧ କରିବାନି ଆମ ବିଚାର ଆଉ କିଛି ବଡ଼ ସାନ କରିବାନି ସେମାନେ ଶୁଦ୍ଧ ଭକ୍ତ ତୁମର ଏଇ ଜ୍ଞାନ ଗୁଡ଼ାକ ଆସୁନି ତୁମେ ଶାସ୍ତ୍ର ପଢ଼ିଲେ କ'ଣ ତୁମେ ସାକ୍ଷାତ ଜାଣିପାରୁନ ଆଉ ସାଧୁଙ୍କୁ ଦର୍ଶନ କରୁ ଶୁଦ୍ଧ ଭକ୍ତଙ୍କୁ ଦର୍ଶନ କରୁ ତୁମର ଜ୍ଞାନ ଆସୁନି କିଏ କିଏ ଗଙ୍ଗା ତୁଳସୀ ଭାଗବତ ଭକ୍ତ ଚତୁର୍ଥ ବିଗ୍ରହ କୃଷ୍ଣ ଏଇ କୃଷ୍ଣ ଇଏ ଚତୁର୍ଥ ବିଗ୍ରହ କୃଷ୍ଣଙ୍କର ଏହି ବିଗ୍ରହ ଭାଗବତ ତୁଳସୀ ଗଙ୍ଗା ଭକ୍ତ ସେଥିରେ ଭାଗବତ ଡେଲି ପଢ଼ିବା ଦରକାର ସେଥିରେ ପଢ଼ା ହେଉଛି ଭାଗବତ ନହେଲେ ଶୁଣିବ ଭାଗବତ ସକାଳକୁ ସକାଳ ପଢ଼ିବାକୁ ପଡ଼ିବ ନହେଲେ ସନ୍ଧ୍ୟାରେ ଟିକେ ପଢ଼ି ଦେଉଥିବ ଗୀତା ପଢ଼ିବା ଭଲ ଗୀତା ପବ୍ଲିକ ଲୋକ ଥିଲାବେଳେ ଗୀତା ପଢ଼ିଲେ ଭଲ ମଝିରେ ମଝିରେ ଭାଗବତରେ ଭାଗବତ ଭାଗବତ ନ ପଢ଼ିଲେ ମନ୍ଦିରରେ ଭାଗବତ ଯଦି ନ ପଢ଼ାଯିବ ଭାଗବତ ଭଗବାନଙ୍କର ଭାଗବତ ସହିତ ଭଗବାନଙ୍କର କ'ଣ ସମ୍ବନ୍ଧ ଅଛି ମୁଁ ପ୍ରାଚୀନ ଜଣେ ସାଧୁ ବାବୁ ଶୁଣିଥିଲି ମୁଁ ତୁମକୁ ଦେଖୁଥିଲି ଯାଇଥିଲି ଆଉ ସେତେବେଳେ ବ୍ରହ୍ମଚାରୀ ଥିଲି ବହୁତ ଯାଏ ଯେଉଁଠି ଶୁଣିବା ମଠ ଯିବା ସେ ଭୋଗ ଲଗେଇକି ଏକୁଟିଆ ଭାଗବତ ପଢ଼ୁଛି ମାନେ ଏଠି କେହି ନାହାନ୍ତି ଭାଗବତ କ'ଣ ପଢ଼ା ହେଉଛି ନିଜେ ପଢ଼ିଥିଲେ ତ ମୋ ଘରେ ପଢ଼ିଥାନ୍ତି ଭୋଗ ଲଗେଇ କାଇଁ ଭାଗବତ ପଢ଼ୁଛି ମୁଁ ପଚାରିଲି ବାବା ଭୋଗ ଲଗେଇ କାଇଁ ଭାଗବତ ନା ଭାଗବତ ନ ପଢ଼ିଲେ ଆମର ଭଗବାନ ଭୋଜନ କରନ୍ତି ଭଗବାନଙ୍କୁ ଭାଗବତ ତାଙ୍କର ଉପହାର ନା ଈଶ୍ୱର ସେ ସାକ୍ଷାତ ସେଠି କେହି ନଥିବି ପୂଜାରେ ଭାଗବତ ପଢ଼ନ୍ତି ପ୍ରଭୁବାସ ପାଇଁ କହିଛନ୍ତି ଆମର ଯେତେ ପ୍ରୋଗ୍ରାମ୍ସ ରହିଛି ସବୁ କ୍ୟାନସଲ୍ ହୋଇପାରେ କିନ୍ତୁ ଭାଗବତ କ୍ଲାସ୍ କେବେ କ୍ୟାନସଲ୍ କରିବ ପ୍ରଭୁବାଦ ଆମେ ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ଗୀତା ପଢ଼ୁଛେ କିନ୍ତୁ ନିଜେ ନିଜେ ଘରେ ଭାଗବତ ପଢ଼ିବା ଦରକାର ଯଦି ମନ୍ଦିରରେ ଗୀତା କ୍ଲାସ୍ ଚାଲିଛି ଭାଗବତକୁ ଡେଲି ଛୁଇଁବା ଦରକାର ଶୁଣିବା ଦରକାର ଯଦି ପଢ଼ିପାରୁନ ଶୁଣିବା ଦରକାର ଏସବୁ ଭଗବାନଙ୍କୁ ଆଉ ତୁ ଭଗବାନ ଦେଖିବ କେମିତି ତା ମାଧ୍ୟମରେ ଦେଖିବ ନା ଭାଗବତ ପଢ଼ୁ ପଢ଼ୁ ଜାଣିଦେବ ଆରେ ଆରେ ପ୍ରଭୁ ଏମିତି ଭଗବାନ ଶାସ୍ତ୍ରରେ ଦେଖା ଦିଅନ୍ତି ଆଉ ତୁମେ କ'ଣ ସେଥିରେ କ'ଣ ତୁ ଆଗରେ ଆସିକି ଠିଆ ହେଇ କହିବ ନା କୃଷ୍ଣ ମୋତେ ଟିକେ ବଇଁଶୀଟା ଦେ ମୋତେ ଖାଇବାକୁ ଦେ ସେମିତି ତ ସେମିତି କେଉଁ ଭକ୍ତ ତୁ ତ କହିଲେ କେତେବେଳେ ଠାକୁର କହିଲେନି ମୋତେ ପନିର ସବୁଜ କରିକି ଦେ ବୋଲି ପନିର କରିଦେବି କାଲି ପୋଟଳ ରସା କରିବି ନା ଠାକୁର କହୁଛନ୍ତି ଜଗନ୍ନାଥ କହିଲେନି କିଛି କହିବେନି ସିଏ କିଛି କହିବେନି ଆମକୁ ଅନୁଭବ କରିବାକୁ ପଡ଼ିବ ଶାସ୍ତ୍ର ଭଗବାନଙ୍କର ଶାସ୍ତ୍ର ଭଗବାନଙ୍କର ମୁଖ ତାଙ୍କର ସ୍ୱରୂପ ଭାଗବତର ଡେଲି ମନ୍ଦିର ଗୀତା କ୍ଲାସ୍ ଚାଲିଛି ଘରେ ଭାଗବତ ପଢ଼ିବାକୁ 15 ଗୋଟେ ଶ୍ଳୋକ ଯେତେ ବଡ଼ ପର୍ବଟ ହେଲେ 15 ମିନିଟ୍ରୁ ଅଧିକ କ'ଣ ଲାଗିବ ମୋବାଇଲ କେତେ ସମୟ ଚାଲିଛି ଦେଖିଲ କାହାର 2 ଘଣ୍ଟାର ମୋବାଇଲ କମ୍ ଜପ ଷୋଳମାଳା 2 ଘଣ୍ଟା ମୋବାଇଲ 2 ଘଣ୍ଟାର କାହାର କମ୍ ସେ ଟପ ଟପର ନହେଲେ 2 ଘଣ୍ଟା ପଡ଼ୁଥିବ ହାତ ମାରି ମାରି ଖାଲି 2 ଘଣ୍ଟା ପଡ଼ୁଥିବ ଘଣ୍ଟେ 2 ଘଣ୍ଟା ଆ ତୁମେ ସେ ଏଗୁଡ଼ା କାହିଁ ଟାଇମ୍ ଗୋଟେ ଭାଗବତରେ ଟିକେ ପଢ଼ାଅ ହଁ ତୁମର କାମ ଦାମ ଅଛି ଯେ ମୋବାଇଲରେ କ'ଣ କରୁଛ ଭାଗବତ ଟିକେ ପଡ଼ିବ ନହେଲେ ଆମେ ପାରିବାନି ଏସବୁ ଅନୁଭବ କେମିତି କରିବା ଶକ୍ତିକୁ ପ୍ରଭୁଙ୍କ ଶକ୍ତିକୁ ଆମେ ଅନୁଭବ କରିବାର ଅଛି ଏ ଅନୁଭବଟା ଯେତେବେଳେ ପୂର୍ଣ୍ଣ ହୋଇଯିବ ସେତେବେଳେ ସର୍ବତ୍ର ଭଗବାନଙ୍କୁ ଦେଖିପାରିବ ନହେଲେ ସେମିତି ସେବା କରୁଥିବା ପୂଜା କରୁଥିବା ସବୁକିଛି କରୁଥିବା କିନ୍ତୁ ଏଇ ଭଗବତ ଅନୁଭବ ଆସିବ ନାହିଁ ତେଣୁ
ଅର୍ଜୁନ ବଡ଼ ଭାଗ୍ୟବାନ ଥିଲେ, ଭଗବାନ ବିଶ୍ୱରୂପ ଦର୍ଶନ କରୁଛନ୍ତି, ଏକା ସାଙ୍ଗରେ ସେ ନିଜେ ସେଇଠି ଅଛନ୍ତି, ସେ ସାକ୍ଷାତ ରହିଛନ୍ତି, ସାକ୍ଷାତ ଦର୍ଶନ ସହିତ ତାଙ୍କ ଶକ୍ତି ଦର୍ଶନ ଦେଉଛନ୍ତି। ଠିକ ଅଛି, ସମୟ ହେଇଗଲା, ଯଦି କାହାର ପ୍ରଶ୍ନ ଅଛି କିଛି ପଚାରିବାର, କାହାର ପ୍ରଶ୍ନ ଥିବ କ'ଣ ସେଇଟା, ତୁମର କିଛି ପ୍ରଶ୍ନ ଅଛି? ହଁ କ'ଣ କହୁଛ? ମୁଁ ଯାହା କହିଲି ସେୟା କରିବୁ, କ୍ରୋଧ କରିପାରୁନୁ? କ୍ରୋଧ ଯେତେବେଳେ ଆସିବ, ଯେତେବେଳେ କ୍ରୋଧ ଚାଲି ଆସିବ, କଳି ଆସିଲା ବୋଲି ଜାଣ, ଭଲ କଥାରେ ମନରେ ପକେଇ ଦେଇଛୁ। କ୍ରୋଧଟା ମାନେ କ'ଣ ଜାଣିନେ, କଳିର ସବୁଠୁ ବଡ଼ ଆୟୁଧ ହେଲା କ୍ରୋଧ। କ୍ରୋଧ ଯେତେବେଳେ ତୁମେ ଚାଲି ଆସୁଛି, ସେ ତୁମେ ଜାଣିଲ କଳି ମୋ ମୁଣ୍ଡରେ ପଶିଲା, କ୍ରୋଧ ବା ଚଣ୍ଡାଳ ନାସ୍ତି କାମ ସମ ବ୍ୟାଧି। ଚାଣକ୍ୟ ଲେଖିଲେ ସଂସାର ସବୁଠୁ ବଡ଼ ବ୍ୟାଧି ହେଲା କାମ, କାମନା ଯାହାର ରହିଲା ସବୁଠୁ ବଡ଼ ରୋଗରେ ସେ ରୋଗୀ। ନାସ୍ତି କ୍ରୋଧ ସମ ବର୍ଣ୍ଣି, କ୍ରୋଧ ମାନେ କ'ଣ? ବର୍ଣ୍ଣି ଅଗ୍ନି, ମରିବେ ନା ମାରିବେ। ନାସ୍ତି କ୍ରୋଧ ସମ ବର୍ଣ୍ଣି, ନାସ୍ତି ମୋହ ସମମ ରିପୁ, ମୋହ ଭଳିଆ ରିପୁ କିଛି ଶତ୍ରୁ ନାହିଁ, ମୋ ମୋ ପିଲା, ମୋ ଘର, ମୋ ଧନ, ମୋ ଗାଡ଼ି। ନାସ୍ତି ଜ୍ଞାନତ୍ ପରମ ଶାନ୍ତି, ଜ୍ଞାନଠାରୁ ପରମ ଶାନ୍ତି ଆଉ ଜଗତରେ। ସେ ଗୋଟେ ନୀତିକାର ଲେଖିଥିଲେ ଚାରିଟା ଜିନିଷ, କ୍ରୋଧ ଆସିଲେ ଜାଣିଦେବ କଳି ମୋ ମୁଣ୍ଡରେ ପଶିଗଲା। ଆଉ କେମିତି ଜାଣିବେ କଳି କେମିତି ପଶିଲା? କ୍ରୋଧର ଦୁଇଟା ଜିନିଷ କ'ଣ ବୁଝିପାରୁଛ କି ନାହିଁ? ଗୋଟେ ଗୋଟେ କ୍ରୋଧ ହେଲା ତୋର ତୋର ଶ୍ରଳା ଲୋକ ତ ପୁରା ସେ କ'ଣ ଯାହା କହନ୍ତି ପୁରା ନାଚି ପଡ଼ୁଥିବୁ, ଏଡ଼ା ଏମିତି ହେଲା ସେଟା ସେମିତି ଏମିତି ହଉଥିବୁ ନାଇଁ କି? ତୋର ଭାରି ଆସୁଛି ଭଲ କେମିତି ପାଇବାର? କ୍ରୋଧରେ ତ କେହି ଭଲ ପାଇବେନି, ଛୁଆପିଲା ଭଲ ପାଇବେନି, ଘର ଭଲ ପାଇବେନି, କେହି ଭଲ ପାଇବେନି, ମୁଁ ଭଲ ପାଇବି। ହଉ, ସେ କ୍ରୋଧ କ'ଣ କରେ? କ୍ରୋଧର ଦୁଇଟା ରୂପ, କଳି ଯେତେବେଳେ ପଶିଯିବ ଦୁଇଟା ରୂପ, ଦୁଇଟା ରୂପ କ'ଣ? ଗୋଟେ ଭିତରେ ଗୋଟେ ବାହାରେ, ଦୁଇ ପ୍ରକାର ଲୋକ ଅଛନ୍ତି। କ୍ରୋଧର ଦୁଇଟା ରୂପ ଅଛି, କ୍ରୋଧର ବାହ୍ୟ ରୂପଟା କ'ଣ? ପ୍ରକାଶ ହେଇଯିବ। କ୍ରୋଧର ବାହ୍ୟ ରୂପ ହେଲା ପ୍ରଥମେ ତମ ଆଖି ଚକ୍ଷୁଷା କ୍ରୋଧ ଗମ୍ୟତେ, ଚକ୍ଷୁ ଦୁଇଟା ଜିନିଷ ଜାଣିବ, ସ୍ନେହ ଜାଣିବ, କ୍ରୋଧ ଜାଣିବ। ରାଗିବ ଦେଖିବ ଆଖି ଥରିବ, କ୍ରୋଧ ଚକ୍ଷୁ ଜାଣିବ, ତାର ଏଇଟା ହେଲା ଇଣ୍ଡିକେଟର। ତମ ଗାଡ଼ି ଇଣ୍ଡିକେଟର ରାଇଟ୍ ଯିବ ଲେଫ୍ଟ ଯିବ, ଇଣ୍ଡିକେଟର ଦେବନି ସେ ଗାଡ଼ିର କ'ଣ ଅଛି, ଇଣ୍ଡିକେଟର ଜାଣିବ ଗାଡ଼ି ଇଆଡ଼େ ଯିବ, ସେଇଟା କ୍ରୋଧ ଆସିଲା ବେଳେ ତୁମେ ଜାଣିଦେବ ଚକ୍ଷୁର ଇଣ୍ଡିକେଟର। ହଁ, ପ୍ରଥମ ତମେ ଯିବ, ସେ କ୍ରୋଧଟା ବାହାରେ ପରିପ୍ରକାଶ ହେଇଯାଏ, ପରିପ୍ରକାଶ ହେଇଗଲା। ଆଉ ଗୋଟେ କ୍ରୋଧ ଅଛି ଭିତରେ ରହିବ, ସେ କିଛି କହିବନି, ଭିତରେ ଜଳେ ଜଳେ ରହିବ, ତା ପ୍ଲାନ୍ ବନାଉଥିବ, ତାକୁ ଏମିତି ମାରିବ, ତାକୁ ସେମିତି କରିବ। ଏ ଯେଉଁମାନେ କୁକେଟ୍ ପର୍ସନ୍, ସେମାନେ ଭାରି କ୍ରୋଧି, ମୋତେ ଏହା କରିଛି ନା, ଆଚ୍ଛା ତାକୁ କେମିତି ଜାଲରେ ପକେଇବି, ତାକୁ ହଇରାଣ କରିବି, ଭିତରେ ସେ ଜଳୁଥିବେ, ଦେୟାର ସଫରିଂ ମୋର, ସେମାନେ ବେଶୀ କଷ୍ଟ ପାଆନ୍ତି। ଯେଉଁମାନେ କ୍ରୋଧ ଗୁଡ଼ିକ ଭିତରେ ରହେ ସେମାନେ ସବୁବେଳେ ତାଙ୍କୁ କେହି ଧରିପାରିବେନି, ବାହାରେ ତାଙ୍କୁ କେହି ଧରିପାରିବେ। ଓଡ଼ିଆ ସବୁ ଭାଷା ଗୁଡ଼ାକ ସେଗୁଡ଼ା ତ ଆମେ ସବୁ ସାଧୁସନ୍ଥ ଲୋକ ଲଗେଇବା କଥା ନାହିଁ, କେତେବେଳେ ଚରଣ ଧରିଦେବେ, କେତେବେଳେ ଚୁଟି ଧରିଦେବେ, ସେ ଠିକ୍ ସେ ସବୁ କାମ ଜାଣିଛନ୍ତି। ସେ କ୍ରୋଧିମାନେ ସେମାନେ କିନ୍ତୁ ଭିତରେ ଭିତରେ ସବୁ ପ୍ଲାନ୍ କରୁଥିବେ, ସେ ଗୋଟେ କ୍ରୋଧ। ଆଉ ଗୋଟେ କ୍ରୋଧ ହେଲା ତୋର ଭଳିଆ, ତୋର ଡେଇଁ ପଡ଼ି ଦୁର୍ବାସା, ଆଉ ଦୁର୍ବାସା କେତେ ତପସ୍ୟ ସବୁ କରନ୍ତି କିନ୍ତୁ କେହି ଦୁର୍ବାସା ଭଲ ପାଆନ୍ତିନି। ହଁ, ସେଇଟା କେମିତି ବନ୍ଦ ହବ ଜାଣିବୁ, ଯେତେବେଳେ ଆସିଯାଉଛି କ୍ରୋଧ, ସେଇଟା କଳି ପଶିଯାଉଛି। ଆଉ ଦୁଇଟା କ୍ରୋଧ ଆସିବାର ଦୁଇଟା କାରଣ, ଗୋଟେ ଶରୀର ଯଦି ଠିକ୍ ନ ଜଗିଲେ ବି କ୍ରୋଧ ଆସିବ। ଆୟୁର୍ବେଦ ହିସାବରେ ତୁମ ଶରୀରର ବୟସ ହିସାବରେ ଓଜନ ରହିବା ଦରକାର, କ୍ରୋଧ କାହିଁକି ସେଟା ଆମେ ଜାଣିବା ଦରକାର। ଖାଲି ଯେ ସବୁବେଳେ କ୍ରୋଧ ଗୋଟେ ଚାଲିଛି ଏମିତି ନୁହେଁ, କ୍ରୋଧ କ'ଣ ଲେଖିଲେ, ଦାୟତେ ବିଷୟାନୁପୁଂସ ସଙ୍ଗସ୍ତେ ସୁପ୍ରଜାୟତେ ସଙ୍ଗସ ସଞ୍ଜାୟତେ କାମ କାମାତ୍ କ୍ରୋଧ ଅଭିଯାଏ, କାମନା ପୂର୍ଣ୍ଣ ନହେଲେ ବି କ୍ରୋଧ ହବ। ମୁଁ ଏଇଟା କହିଲି କାହିଁ ମାନିଲାନି, ମୋର ଏଇଟା ଚାହୁଁଛି ଏଇଟା କାହିଁ ହେଇପାରୁନି, ଏଥିରୁ କ୍ରୋଧ ଗୋଟେ ଆସେ। ଆଉ ଗୋଟେ କ୍ରୋଧ ଆସେ ଏଇଟା, ତୁମର ବଡ଼ିର ରେଗୁଲେଟିଭ ଲାଇଫ ରହିବା ଦରକାର, ଏ ସମୟରେ ଶୋଇବା, ଏ ସମୟରେ ଖାଇବା, ଶରୀରର ଗୋଟେ ଓଜନ ରହିବା ଦରକାର। ତୁମେ ଯଦି ତୁମ ଶରୀରର ବଳ ନାହିଁ, ତୁମେ ବେଶୀ କାମ ନେଇଛ, କ'ଣ ଆସିବ? କ୍ରୋଧ ଆସିବ।
ସେଥିପାଇଁ ଖାଇବା ପ୍ରସାଦ ଟାଇମ୍ ଠିକ୍ ମେଣ୍ଟେନ୍ କରିବା ଦରକାର, ଶୋଇବା ଠିକ୍ ମେଣ୍ଟେନ୍ କରିବା ଦରକାର। ଶରୀରରେ ଏନର୍ଜି ନ ରହିଲେ ଯେଉଁମାନେ ଯେତେ ତପ କରନ୍ତି ଏନର୍ଜି କମିଯାଏ, ତାଙ୍କୁ ସେତେ ସେମାନେ କ୍ରୋଧି। ତେର କ୍ରୋଧ ଆସିଲା କ'ଣ କରିବ ଜାଣିଦେବ, କଳି ବସିଲା ମୋ ମୁଣ୍ଡରେ, ସେତେବେଳେ ଆଉ କାହା ପାଖରେ ରହିବେ। କ୍ରୋଧ ଆସିଲା ମାନେ ସ୍ତ୍ରୀ ଛୁଆ ପିଲା କାହା ପାଖରେ ରହିବେ, କବାଟ କିଣିଦେବ, କବାଟ କିଣି ଘର ଭିତରକୁ ପଳେଇବ। ଆଉ ସେଠି କ'ଣ କରିବ, କେବଳ କ୍ରୋଧକୁ ଜୟ କରିବାରେ ଗୋଟେ ଉପାୟ, ଦେଖିଲେ ମୋ ମୁଣ୍ଡ ରାଗିଲାଣି ସିଏ ଏହା କରିବ ସେୟା କରିବ, ସେଠି ଆଉ ରୁହନି କାହା ସାଙ୍ଗରେ, ଏକୁଟିଆ ଏକୁଟିଆ ପଳେଇଗଲେ କେଉଁଠି ରାଗିବୁ କହିଲୁ। ନା ସେ ବୈତରଣ ନଦୀ ବେଳେ ଛାଡ଼ିଦେବେ, ସେ ରାଗିଲୁ ଦେଖିବା କାହାକୁ ରାଗିବୁ, ଏକୁଟିଆ ରହିଲେ ବାବା ଆଉ ରାଗିପାରିବୁନୁ। ଏ କ'ଣ ଜଳକୁ ଦେଖିକି ରାଗିବୁ ନା କାହାକୁ ଦେଖିକି ରାଗିବୁ, ସେ ତୋ ମୁଣ୍ଡ ଥଣ୍ଡା ହେଇଯିବ। ସେଥିପାଇଁ କବାଟ କିଳି ଦେଇକି ପ୍ରସେସ ହେଲା ଏତିକି, ଜୟ ଜୟ ମହାମନ୍ତ୍ର କରିବ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଯେତେବେଳେ ଦେଖିଲା ଟିକେ କ୍ରୋଧା ଲାଗୁଛି, ଏଇଟା ଗୋଟେ ଭୁଲ କରିଦେଲା, ଏମିତି ହେଲା ସେମିତି ହେଇଗଲା, ଏକୁଟିଆ ରହିବ ଆକାଶମାନେ କଥା ଆଶା କରିବେ, ସେ ସମୟଟା ପଳେଇଗଲେ ଗଲା। ଆଉ ଶରୀରକୁ ଜଗିବାକୁ ପଡ଼ିବ, ଶରୀରରେ ଶକ୍ତି ନଥିଲେ ଖାଇବା ପିଇବା ଠିକ୍ ରଖିବନି, ଅଧିକା ସେବା ହେଇଗଲେ ଚିଡ଼ା ବି ଲାଗିବ, କାହାକୁ କ'ଣ କହିଦେବ ଠିକଣା ନାହିଁ, ଦୁଇଟା ଜଗିବାକୁ ପଡ଼ିବ। କ୍ରୋଧର ଚଣ୍ଡାଳ, କ୍ରୋଧ ଦ୍ୱାରା ବୈଷ୍ଣବ ଅପରାଧ ହେଇଯିବ, ଆମେ ସିନା ଗୋଡ଼ ଧରିଦେବା କିନ୍ତୁ ତାକୁ ଯଦି କଷ୍ଟ ହେଇଥିବ ଅସୁବିଧା ହେଇଯିବ। ହଁ, ସେଥିପାଇଁ ବୈଷ୍ଣବ ଅପରାଧକୁ ଯାହା ହେଲେ ସହାୟ କରିବାକୁ ପଡ଼ିବ। ଏକୁଟେ ଯେତେବେଳେ ଟିକେ କିଛି ହେଉଛି ଯେତେବେଳେ ଜପ କରୁଛ, ମା ଗୌରନୀତାଙ୍କୁ ଡାକିବ, ସବୁବେଳେ ଗୌରନୀତାଙ୍କୁ ଡାକିବ, ଆଉ ମାଆଙ୍କୁ ଯିବ, ଯେତେବେଳେ ସମୟ ହେଲା ମାଆ ମୁଣ୍ଡ ମାରିକି ଆସିବ, ଦୁର୍ଗା ପାଖରେ ରହିଛ ନା ଏଠି, ମା ମୋତେ କୃପା କରିକି ମୁଁ ବୈଷ୍ଣବ ହେବି। ଆମେ ଭଗବାନଙ୍କର କୃପା ପାଇବା ପୂର୍ବରୁ ସବୁ ଜୀବର କୃପା ବି ଆମର ଦରକାର, ଗୁରୁଙ୍କର କୃପା, ବୈଷ୍ଣବମାନଙ୍କର କୃପା, ଦେବାଦେବୀଙ୍କର କୃପା, ଜୀବମାନଙ୍କର କୃପା ବି ଦରକାର। ଆମେ କାହା ଘୃଣା ଦୃଷ୍ଟିରେ ଦେଖିଲେ ଭଗବାନ ଖୁସି ହେବେନି, ନହେଲେ ଭଗବାନ ସାକ୍ଷାତ କେମିତି ଦର୍ଶନ କରିବା। ପାପୀ ହୃଦୟରେ କିଏ ଅଛି, କଂସ ହୃଦୟରେ କିଏ ଥିଲା, କୃଷ୍ଣ ଥିଲେ କି, ସବୁଆଡ଼େ ସିଏ ଅଛି। ଆମେ ଭଗବାନଙ୍କର ଭକ୍ତ ଶ୍ରେଷ୍ଠ ଲୋକ, ତେଣୁ ଆମେ ସମସ୍ତଙ୍କର କୃପାଟାକୁ ଯଦି ଆମେ କାମନା କରିବା, ସବୁବେଳେ ଦିନ ହେବା ସମସ୍ତଙ୍କୁ କୃପା ପ୍ରାର୍ଥନା କରିବା, ତାହେଲେ ଧୀରେ 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 ଏଡ଼ିଓ ସ୍ୱଭାବ ସବୁ ପଳେଇବ, ଠିକ ହେଲା। ହଉ ଠିକ ଅଛି, ଆଉ କାହାର ତ କିଛି ପ୍ରଶ୍ନ ନାହିଁ, ଅଛି ଆପଣଙ୍କର କୁହନ୍ତୁ। ନାଇଁ, ମାନସିକ ସହିତ ଶାରୀରିକ ସହିତ ଗୋଟେ ଗାଉଁଲି ମାଆକୁ ଦେଖ, ସହରୀ ମା ନୁହେଁ, ଗାଉଁଲି ମାଆକୁ ଯାଇ ଦେଖିବ, ସେ ଉଠି ବସିପାରୁନଥିବ, ପାଣି ଟିକେ ଆଣିକି ରଖିଥିବ, ଝିଅ ତୁ ଚୁଲିଟା ଲଗେଇଦେଲୁ, କାହିଁକି ତାର ଆଫେକ୍ସନ୍ଟା ସେ କରିପାରୁନି, ଇଜ୍ ଅନେବୁଲ୍ ଟୁ ଡୁ ଇଟ୍ ଦିସ୍ ଥିଙ୍ଗସ୍, ବଟ୍ ଆଫର୍ଟ ଜାରି ରଖୁଛି। ସେଭଳି ଆମେ ଯେତେବେଳେ ମାନସିକ ସ୍ଥିତି ଠିକ୍ ରହୁନି, ଗୋଟେ ଶାରୀରିକ ପ୍ରୋବ୍ଲେମ୍ ହେଇଗଲା, କିନ୍ତୁ ଗୋଟେ କାମନା କରିପାରି ହେଇଗଲି, ଆଜି ପ୍ରୋବ୍ଲେମ୍ଟା ହେଇପାରିଲେ, ମୋର ଇଚ୍ଛା ଥିଲା ଏଟା କରିବା ପାଇଁ, ଭଗବାନ ଭାବଗ୍ରାହୀ ନା। କିନ୍ତୁ ଥରେ ଯିଏ ଗୋଟେ ସେବାର ସୁଖଟା ପାଇଛି, ସେ ଡିସକଣ୍ଟିନ୍ୟୁ କେବେ କରିବ, ବନ୍ଦ କରିବ, ସେଇଟାକୁ ତାର ସିମ୍ପଟମ୍ସ, ତା ଲକ୍ଷଣଟା ହେଲା, ସେ ତାର ପ୍ରେମପୂର୍ଣ୍ଣ ସେବାର ଲକ୍ଷଣଟା ହେଉଛି ଏହା, ସେ କୌଣସି ପରିସ୍ଥିତିରେ ବି କମ୍ପ୍ରମାଇଜ୍ କରିକି ସେବାଟା କରିବ, କାରଣ ସେବା କରିବାକୁ ହେଲେ ତୁମକୁ କମ୍ପ୍ରମାଇଜ୍ ଦରକାର, କମ୍ପ୍ରମାଇଜ୍ ନେଚର ନହେଲେ ତୁମେ ସେବା କରିପାରିବନି। ଅନ୍ୟମାନଙ୍କ ସହିତ କ'ଣ କମ୍ପ୍ରମାଇଜ୍ ଗୁଡ଼ିକରେ କ'ଣ କରାଯିବ, ସହମତ ଆପୋଷ ମିଳାମିଶା, ଆପୋଷ ମିଳାମିଶା କରିକି ତୁମେ ଚଳେଇବାକୁ ପଡ଼ିବ, କାରଣ ବିଭିନ୍ନ ଭକ୍ତର ବିଭିନ୍ନ ସ୍ୱଭାବ, କିନ୍ତୁ ମୋତେ ଭଗବାନଙ୍କର ସେବା କରିବାର ଅଛି ନା, ସବୁ ସହିକି ମୋତେ ସେବା କରିବାକୁ ପଡ଼ିବ। ଯିଏ କମ୍ପ୍ରମାଇଜ୍ କରିପାରିବନି, ଟଲରେଟ୍ କରିପାରିବନି, ସେ ସେବା କରିପାରିବେ। ସେଥିପାଇଁ ଇମ୍ପୋର୍ଟାଣ୍ଟ ହେଉଛି ଆମର ଡିଜାୟାର୍ଟା, ଚ୍ୟାଲେଞ୍ଜେସ୍ ତ ଲାଇଫ୍ରେ ବିଭିନ୍ନ ପାର୍ଟରେ ବିଭିନ୍ନ ସମୟରେ ଆସିବ, କିନ୍ତୁ ଯେଉଁଠୁ ମୋତେ ଚାନ୍ସ ମିଳୁଛି ମାନେ ମୁଁ ସେବାଟା କରିନେବି, ସେ ଘରେ ହଉ କି ମନ୍ଦିର ହଉ ଯେଉଁଠି, ସେଟା ଛାଡ଼ିବା ଉଚିତ। ସେଥିରେ ଆମର ଗୋଟେ ଭଗବାନ ସହିତ ଆଗେ ସମ୍ବନ୍ଧଟା ସ୍ଥାପନ ହେବ, ରିଲେସନ୍ସିପ୍ ଆସିବ, ସମ୍ବନ୍ଧଟା ହେଇଗଲା ପରେ ତାପରେ ଚିନ୍ତାଟା ଆସିବ। ଆଉ ଯେମିତି ଆପଣ ଆପଣଙ୍କ ପୁଅକୁ ଚିନ୍ତା କରିବା ପାଇଁ କ'ଣ କିଛି ମନ୍ତ୍ରଜପ କରୁଛନ୍ତି, କିଏ ନିଜ ସ୍ତ୍ରୀକି ଚିନ୍ତା କରିବା ପାଇଁ, ତା ସ୍ତ୍ରୀ ସ୍ୱାମୀଙ୍କୁ ଚିନ୍ତା କରିବା ପାଇଁ, ତା ଝିଅକୁ ଚିନ୍ତା କରିବା ପାଇଁ ସେ କ'ଣ ମନ୍ତ୍ରଜପ କରୁଛି, ଆମେ ଯଦି ମନ୍ତ୍ର କହୁଛୁ ହରେ କୃଷ୍ଣ କହିକି ରାଧାକୃଷ୍ଣଙ୍କୁ ଚିନ୍ତା କରୁଛେ, ଆପଣ ପୁଅ ବି ଯେତେବେଳେ ଚିନ୍ତା କରୁଛନ୍ତି ନା ମନ୍ତ୍ର ଜପ କରୁଛନ୍ତି, କାହିଁକି କରୁନାହାନ୍ତି? ପୁଅ ଅଟୋମେଟିକ୍ କେମିତି ମନରେ ଚାଲିଆସୁଛି, ତାଙ୍କ ପ୍ରତି ପ୍ରେମଟା ଅଛି, ଆମର ସେଇଟା ନାହିଁ, ଆଉ ସମ୍ବନ୍ଧ ଅଛି, ପ୍ରେମ ମାନେ ମୋ ପୁତ୍ର ଏ ସମ୍ବନ୍ଧ ଅଛି ବୋଲି ଇମିଡିଏଟ୍ ତାଙ୍କ ରିଲେସନସିପ୍ଟା ଆମ ଆଖିବାକୁ ଚାଲିଆସୁଛି। ସେବାଟା କ'ଣ କରନ୍ତି ନା ସମ୍ବନ୍ଧ ଦିଅନ୍ତି, ସେବାର ସେବାଟା କାହିଁକି ଇମ୍ପୋର୍ଟାନ୍ସ ଦିଆଯାଏ? ଆଧୁନିକ ଭକ୍ତ ହଉ, ଆଧୁନିକ କନିଷ୍ଠ ଭକ୍ତର ସେବା, ଉତ୍ତମ ଭକ୍ତର ସେବା, ପାର୍ଥକ୍ୟ କ'ଣ? କନିଷ୍ଠ ଭକ୍ତ ସେବା କରିକି ସମ୍ବନ୍ଧଟା ଯୋଡ଼ିବ, ଯେମିତି ଗୋସ୍ୱାମୀମାନେ ତାଙ୍କ ବିଗ୍ରହ ସେବା କରୁଛନ୍ତି, ସେ କ'ଣ ପ୍ରେମର ସେବା କରୁଛି, ସେବାଟା ସବୁ ଷ୍ଟେଜ୍ରେ ରହେ। ଆଉ ଗୋଲୋକ ବୃନ୍ଦାବନ କ'ଣ ଏଠି ପ୍ରିଚିଂ ଅଛି ନା ଏଠି କ'ଣ ଅଛି? ଗୋଲୋକ ବୃନ୍ଦାବନ ଗଲେ ଏଠି କ'ଣ କରିବା କୃଷ୍ଣଙ୍କ ପାଖରେ? ସେ ତ କିଛି ନାହିଁ, ଆଉ ସେବା ପ୍ରେମପୂର୍ଣ୍ଣ ସେବା, ଆଉ ସେବାଟାକୁ ସେଭଳି ପ୍ରଭୁ ମୋ ସେବାକୁ ଗ୍ରହଣ କରୁଛନ୍ତି ସେଭଳି ଦୃଷ୍ଟିରେ କରିବାକୁ ପଡ଼ିବ। ଚ୍ୟାଲେଞ୍ଜେସ୍ ବହୁତ ଆସିବ, କିନ୍ତୁ ଆମ କୋପରେଟ୍ କରିବାକୁ ପଡ଼ିବ। ସେଥିପାଇଁ ପ୍ରଭୁପାଦ ଗୁରୁଦେବଙ୍କ ଏଇ ମନ୍ଦିର ଭୁବନେଶ୍ୱର ମନ୍ଦିର ଯେତେବେଳେ ତିଆରି କଲେ ପ୍ରଭୁପାଦ ଜାଣିଛନ୍ତି, ସେ କହିକି ଯାଇଥିଲେ ଗୌରଗୋବିନ୍ଦ ୟୁ ହାଭ୍ ଟୁ କୋପରେଟ୍ ଆଣ୍ଡ୍ ଟଲରେଟ୍, ଦେନ୍ ୟୁ କ୍ୟାନ୍ ମ୍ୟାନେଜ୍ ଦିସ୍ ପ୍ଲେସ୍। ତୁମେ ଏଇ ମନ୍ଦିରଟାକୁ ଚଳାଇବାକୁ ହେଲେ କୋପରେଟ୍ କରିବାକୁ ପଡ଼ିବ, ଟଲରେଟ୍ କରିବାକୁ ପଡ଼ିବ, ଅନ୍ୟମାନଙ୍କ ସହିତ କ'ଣ କହୁଛି ସହଯୋଗ କରିବାକୁ ପଡ଼ିବ, ଆଉ ସହଯୋଗ କରିବାକୁ ଏଇଟା ଘରେ ବି ଲାଗିବ। ତୁମେ ଯଦି ଘରେ ସହଯୋଗ କରୁନା ସହିପାରୁନ, ତୁମ ଘର ସଂସାର ହିଁ ଭାଙ୍ଗିଯିବ। ଘରେ ଯେମିତି ସହୁଚ ଭଲ ଲାଗୁ ନ ଲାଗୁ, ସହିକି ରହୁଛ ନା ନାହିଁ, ସହଯୋଗ କରୁଛ କି ନାହିଁ? ଏଠି ବି ସେ କାହିଁକି ନା ଭଗବାନ ସହିତ ଟିକେ ସମ୍ବନ୍ଧ କେମିତି ମୁଁ ରଖିବି, ପ୍ରଭୁଙ୍କ ସହିତ ଟିକେ ସମ୍ବନ୍ଧ ରଖିବି। ସମ୍ବନ୍ଧ ହେଇଗଲେ ଯେମିତି ପୁତ୍ର ସହିତ ସମ୍ବନ୍ଧ ଅଛି, ଝିଅକୁ ବାହା କରିଦେଲା ପରେ ବି ତାର ନାତି ନାତୁଣୀ ସହିତ ସମ୍ବନ୍ଧ ଲାଗିଯାଉଛି। ଝିଅଟା ବାହା ହେଲା, ତାର ପୁଅଟେ ହେଲାନି, ଝିଅଟା ହେଲାନି, ଯେ ଝିଅ ବାହା ହେଇଗଲା, ନାତି ହେଲା, ନାତିଟା କେଉଁ ସ୍କୁଲରେ ପଢ଼ିଲା, ଭଲ ପଢ଼ିଲାନି, ଦେଖ ଝିଅ ତୁମର ସମ୍ବନ୍ଧ, ତା ସମ୍ବନ୍ଧ ବି ଆମର ଚାଲିଯାଉଛି। ଭଗବାନଙ୍କ ସମ୍ବନ୍ଧ, ସେଥିପାଇଁ ସେବାଟା ଏଥିପାଇଁ କରାଯାଏ, ସେବା ଦ୍ୱାରା ଭଗବାନ ସମ୍ବନ୍ଧ, ଭଗବାନଙ୍କର ଯାହା ଯାହା ସହିତ ସମ୍ବନ୍ଧ, ଭଗବାନଙ୍କର ବିଶ୍ୱ ସହିତ ସମ୍ବନ୍ଧ, ବୈଷ୍ଣବ ସହିତ ସମ୍ବନ୍ଧ, ସବୁ ସମ୍ବନ୍ଧ ଯୋଡ଼ି ହେଇଯିବ। ସେଥିପାଇଁ ଏ ଯେଉଁ ସେବା ଦ୍ୱାରା ପୁଣି ସ୍ୱୀକୃତି ବି ଲାଭ, ସ୍ୱଳ୍ପ ପୁଣ୍ୟମତମ ରାଜନ ବିଶ୍ୱାସ ନାଇବ ଯାଏ, ସ୍ୱଳ୍ପ ସ୍ୱୀକୃତି ଥିବ ଆମର ଗୋଟେ କମ୍ପ୍ଲିଟ୍ ଅନଫ୍ଲିନ୍ସିଂ ଫେଥ ଆସିବନି, ବିଶ୍ୱାସଟା ଆସିବନି ଭଗବାନ ଉପରେ। ପ୍ରଭୁ କ'ଣ ସତର ମୋର ଦାୟିତ୍ୱ ନେବେ? ପ୍ରଭୁ କ'ଣ ସତର ମୋର ସବୁ ବିଶ୍ୱାସ ଆସିବନି, କାହିଁକି ସ୍ୱୀକୃତି କମ୍ ଅଛି? ସେବା କରିବା ଦ୍ୱାରା ସ୍ୱୀକୃତି ବଢ଼ିଯିବ। ମୁଖ୍ୟ ହେଲା କେମିତି ଆମେ ଚ୍ୟାଲେଞ୍ଜେସ୍ ଭିତରେ କେମିତି ଆମେ ସୁଯୋଗ ପାଇଲା ମାନେ କେମିତି କରିବା ସେବା। ସେଥିପାଇଁ ଆମକୁ ସବୁବେଳେ ହରିକଥା ଶ୍ରବଣ କରିବା, ଭକ୍ତମାନଙ୍କର ସଙ୍ଗ କରିବା, ନିଜ ସାଧନ ଭଜନ ଠିକ୍ସେ ରଖିବା, ସବୁ ସାହାଯ୍ୟ ଆମକୁ ଜଗିକି ରଖିବାକୁ ପଡ଼ିବ। ଠିକ୍ ଅଛି, ସମୟ ହେଇଗଲା, ସେ ପ୍ରଭୁପାଦ କି ସେବା ପ୍ରତି ଜୀବନ କାହିଁକି ରୁଚି କାହିଁକି ଜାଗ୍ରତ ହବ, କାହିଁକି ଜାଗ୍ରତ ହଉନି? ଯାହାର ସେବା କରୁଛେ, ଯେ ମୁଁ ତୁମକୁ ଜଳ ଗ୍ଲାସ୍ ଦେଇଦେବି, ତୁମେ କ'ଣ କହିବ? ପାଣି ଗ୍ଲାସ୍ ଦେଇଦେଲେ କ'ଣ କହିବ? ସୁଶଲ ଧନ୍ୟବାଦ ଆଜ୍ଞା, ଆମେ ଜଳ ଟିକେ ଦେବେ, ବୁଝିପାରୁଛନ୍ତି? ରେସିପୋକେସନ୍ଟା ହେଇଗଲେ ସେବା କରିବାଟାକୁ ସୁଖଲା। ତେଣୁ ଆମେ ଠାକୁରଙ୍କୁ ଖାଇବାକୁ ଦେଉଛେ, ଜଗନ୍ନାଥ ଯଦି କୁହନ୍ତେ ଦେ ଶ୍ରୀଧରରେ ଆଜି ତୁ ସେ ପିତା ଶାଗଟା କରିବୁ ତ, ତୁ ଡେଇଁ କରିବୁ ନା, ପ୍ରଭୁ ଆଜି କହିଛନ୍ତି ପିତା ଶାଗଟା କରିବି ଆଉ, ସେବାଟା କ'ଣ ସେଇ ସମୟରେ? ସେଥିପାଇଁ ଶକ୍ରପାଦ ଲେଖିଲେ ସାଧନଟା ଏଭଳିଆ, ପ୍ରକୃତରେ ଯେତେବେଳେ ତୁମର ପ୍ରେମ ବି ନାହିଁ, ସାଧକ ଅବସ୍ଥାରେ ସୁଖ, ସିଦ୍ଧ ଅବସ୍ଥାରେ ସୁଖ, କିନ୍ତୁ ସେତିକି ତ ଆମର ମାନେ ରିଅଲାଇଜେସନ୍ଟା ଗୋଟେ ନାହିଁ ନା, ଗୋଟେ ସମ୍ବନ୍ଧରେ ନେଇ ଭଗବାନ ମହାପୁରୁ ଖାଉଛନ୍ତି, ଭଗବାନ କହିଲେ ଆମେ ବିଶ୍ୱାସ କରିବା, ଅନ୍ୟମାନଙ୍କୁ ସେବା କରିବା, ଦେଶର ସେବା କରିବା, ଜାତିର ସେବା କରିବା, ଘର କାମ କରିବା, ସେତେବେଳେ ଦୁଃଖ ଲାଗୁନି, କିନ୍ତୁ ଭଗବାନ ସେବା କଲା ପାଇଁ କଷ୍ଟ ଲାଗୁଛି, କାହିଁକି ଆମେ ତାଙ୍କ ସହିତ ରେସିପୋକେସନ୍ ହେଇପାରୁନି, ଆଦାନ ପ୍ରଦାନ ଭାବର ଆଦାନ ପ୍ରଦାନ ହେଇପାରୁନି ଜୀବର, ସେ ଜୀବର ସେଇଟା ଆଦାନ ପ୍ରଦାନ ହେଇପାରେନି ବୋଲି ତାପରେ ଭାୟା ମିଡ଼ିଆ ଦରକାର ପଡ଼େ, ସେ ଗୁରୁଙ୍କ ଅନୁଗତ୍ୟରେ ପରେ ଯିଏ, କାରଣ ତୁମେ ଗୋଟେ କାମ କରିଦେଲା ପରେ ତୁମକୁ ଜଣେ ଧନ୍ୟବାଦ ଦେବ, ତାପରେ କ'ଣ ତ ଇଚ୍ଛା ହବ ମୁଁ ଆହୁରି କରିବି। ସେଥିପାଇଁ ଭଗବାନଙ୍କ ତ ଗୁରୁ ବୈଷ୍ଣବମାନେ ଗୁରୁମାନେ ତୁମକୁ ଆଶୀର୍ବାଦ କରନ୍ତି, ତୁମେ ତ ଜାଣିପାରୁନ ମୁଁ ସେବା କରୁଛି ମୋତେ କ'ଣ ମିଳୁଛି, ଗୁରୁ ପାଖରେ ଥାଆନ୍ତୁ ନଥାନ୍ତୁ, ବୈଷ୍ଣବମାନେ ପାଖରେ ଥାଆନ୍ତୁ ନଥାନ୍ତୁ, ତୁମେ ଭଗବାନ କାମ କରୁଛ କିନ୍ତୁ ତୁମେ ଜାଣିନା ଯେ ଭଗବାନ ତୁମ ହାତରୁ ଖାଇସାରିଲେଣି, ସେଥିପାଇଁ ଗୁରୁ ବୈଷ୍ଣବ ତୁମକୁ ଆଶୀର୍ବାଦ କରନ୍ତି, ସେ ଆଶୀର୍ବାଦ ଯେତେବେଳେ ପ୍ରବଳ ହେଇଯିବ ତାହେଲେ ତୁମେ ଜାଣିପାରିବ ଭଗବାନ ମହାପୁର ସେବା ନେଉଛନ୍ତି କି ନାହିଁ, ଯିବ ଏଇଥିପାଇଁ ସେବା କରୁନି। ଆଉ ଗୋଟେ ଦ୍ୱିତୀୟ ଜିନିଷ ହେଲା, ଯିବ କାହିଁକି ସେବା କରିବାକୁ ଇଚ୍ଛା କରୁନି, ଯାହାର ବହୁତ କାମନା ବାସନା ରହିଲା ସେ ଆଉ ତାକୁ କେଉଁଠି ଆଉ ତା ତ ସବୁବେଳେ ବିଭିନ୍ନ, ଆଉ ବର୍ତ୍ତମାନ ତ ସେବା କରି ଆହୁରି କଷ୍ଟ ହେଇଗଲେ, ବର୍ତ୍ତମାନ ତ ଏତେ ସଂସାର ଜଞ୍ଜାଳରେ ସନ୍ଧି ହେଇଯାଇଛନ୍ତି, ଘର ତ ଯେଉଁ ସଜେଇଛନ୍ତି ଘର ତ ଖାଲି ସେ ଝାଡ଼ୁ ମାରିକି ସୋଫା ସେଟ୍ ଟିଭି ଆଉ କ'ଣ ସେଇଟା ରଖିଛନ୍ତି ସବୁ, ସେ ସୋଫା ସେଟ୍ ପୁଣି ଆଗରୁ ମୁଁ ଛୋଟ ପିଲାବେଳେ ଦେଖିଥିଲି, ସେ ସବୁ ଆମ ନାନିକି ଦିଆହେଇଥିଲା କ'ଣ ସେଟା କୁହନ୍ତି ଯୌତୁକ, ମୋର ମନେ ଅଛି ପିଆଶାଳରେ ସେ ଯେଉଁ ଚେୟାର ତାର କିଛି ମେଣ୍ଟେନାନ୍ସ ନାହିଁ, ପିଆଶାଳର ରଙ୍ଗ ମାର ନ ମାର ତାକୁ ଥରେ ଯେଉଁ କ'ଣ ଘଷି ଦେଇକି ତାକୁ, ସେ ତାର ନା ଲାଲ ଆଉ ତା ଦେହରେ ବୁଣା ହେଇଥାଏ କ'ଣ କେତେଟା ବୁଣା ହେଇଥିବ ଯେଉଁ ପ୍ଲାଷ୍ଟିକ୍ରେ ସରୁ ସରୁ ବୁଣା ହେଇଥାଏ, ସେ କେଉଁ 5 ବର୍ଷ ପରେ ଥରେ ଛିଡ଼ିବ, ଏବେ କ'ଣ ଦେଖିବ ଗଦି ଉପରେ ସେ ଗଦି ଗୁଡ଼ା ପକାଇ ମୁଁ ଯେଉଁ ସବୁ ଘରୁ ଏଗୁଡ଼ା ଭଜନ କ'ଣ କରୁଛନ୍ତି, ଏଗୁଡ଼ା ଏତିକି ଜିନିଷ ରଖିଛନ୍ତି, ତାକୁ ତ ସେଇଟା ତାକୁ ତ ଧନ କରିଛ, କୃଷ୍ଣକୁ ଧନ କଲ, ସକାଳୁ ଉଠିଲା ବେଳକୁ ଦେଖିବ ସେଇ ସେ କ'ଣ ସେଟା ଚେୟାର ଉପରେ ଆଉ ଗୋଟେ କପଡ଼ା ପଡ଼ିଛି, ହଁ ଗଦି ଉପରେ ଫୁଣି ତାକୁ ଗୋଟେ କଭର, ଆର ତାକୁ ତ ସଫା କରୁ କରୁ ତୁମେ ଦିନ ଯାଉଛ, କିଚେନ୍କୁ ବସିଯିବ ଦେଖିବ କିଚେନ୍ ରୋଷେଇ ହବ, ଅଦା ଟିକେ ଦରକାର, ଫୁଟଣ ଟିକେ ଦରକାର, ତେଲ ଟିକେ ଦରକାର, ଲୁଣ ଡବାଟ ରହିଲା, ହଳଦୀ ଡବାଟ ରହିଲା, ନହେଲେ ତୁମର ଜିରା ପଟ ଟିକେ ଧଳା ପଟ ଟିକେ, ଇଏ ଖାଲି ସେ କିଚେନ୍ର ଜାଗା ଦେଖିଲେ ମୁଣ୍ଡ ବିନ୍ଧୁଛି, ଇଏ ଏତେ ଗୁଡ଼ା କାହିଁକି ପୁରୀ, ତାକୁ ତ ସଫା କରୁ କରୁ ତୁମେ ସମୟ ହେଲା, ତୁମେ ତୁମ ଘର କାମ କରିବ ମଠକୁ ଆସିବ ସେବା କରିବ। ସେଥିପାଇଁ ପ୍ରଭୁପାଦ ଗୋଟିଏ ଜିନିଷ କହିଥିଲେ, ସିମ୍ପଲ ଲିଭିଂ ହାଇ ଥିଙ୍କିଂ, ତୁମେ ସରଳ ଜୀବନ ବିଚାର ନ ହେଇପାରିଲେ ତୁମେ ଉଚ୍ଚ ସରଳ ଜୀବନ ନ ରହିଲେ ଉଚ୍ଚ ବିଚାର ଆସିବ ନାହିଁ। ଆଜିକାଲି କମ୍ପ୍ଲିକେସି କରିଦେଲା ଆମ ଲାଇଫ୍ଟା ଭାରି ଆରିଷ୍ଟୋକ୍ରାସ ଲାଇଫ୍, ଆସିବାକୁ ଗୋଛ ମାଜ ତାକୁ ପରିଷ୍କାର କର ଘର ଦ୍ୱାର ଶାଢ଼ୀ ସଂଗା, ସେ କେତେ କ'ଣ ହେଲା ପରେ ବି ତାକୁ ଦେଖିବ ଲୋକ ସମୟ, ଆଉ ତ ମୋବାଇଲ ଗୋଟେ କେତେଟା ମୋବାଇଲ ସେ ଧର ଘରେ ତୋର ତ ସବୁ ହଜି ଯାଉଛି, ଆଉ ଘରେ 3 ଅଛି ନା ନାହିଁ, 3 ମୋବାଇଲ କେତେ ପଇସା ଚାର୍ଜ ହେଉଛି ଦେଖ, 600-700 ଟଙ୍କା, 600 ଟଙ୍କାରେ ସଉଦା ହଉଥିଲା, 600 ଟଙ୍କାରେ ତୁମର 3 ଲୋକ ଚଳିବା ପାଇଁ ତୁମର ଆରାମସେ 4 ଖାଇବ ସଉଦା, ଖାଲି ମୋବାଇଲ ପଇସା 600, ଆଉ ଘର ତ ସଂସାର ଚଳେ, ଆଉ ଲୋକ ତ ଏମିତି ହେଇକି ବର୍ତ୍ତମାନ ସମୟ ନାହିଁ, ଖାଲି ଅର୍ଥ ପଛରେ ଧାଇଁଲେ ଜୀବନକୁ କମ୍ପ୍ଲିକେସି କରିଦେଲେ, ଆଉ ମଠ ମନ୍ଦିର କ'ଣ ସେବା କରିବେ, ଯିଏ ମଠ କଲା ସେ ବନ୍ଧା ପଡ଼ିଲା, ସେ ବାବା ତାର ନାମ ନେବ, ବର୍ତ୍ତମାନ ସେ ନାମ କରିପାରିବନି, ସେ ତା ମୁଣ୍ଡ ପିଟିବ କାହିଁକି ମଠ କଲି, କାହିଁକି ମଠ ମଠ କରିଦେବ କାହା ପାଇଁ, ଯିବ ପାଇଁ ସେ ତାଙ୍କର କିଛି ସିଏ ତାଙ୍କର ସମୟ ନାହିଁ, ଏଇଟା ପ୍ରଭୁପାଦଙ୍କର ବିଚାରଧାରା ନଥିଲା। ପ୍ରଭୁପାଦ ସବୁବେଳେ କହୁଥିଲେ ଗୃହସ୍ଥ ଲୋକମାନେ ମନ୍ଦିର ପାଖରେ ରୁହନ୍ତୁ, ଯାହାଦ୍ୱାରା ସେମାନେ ତାଙ୍କ ପିଲା ଛୁଆମାନେ ମନ୍ଦିରକୁ ସବୁବେଳେ ଆସିବେ, ତାଙ୍କ ଗୋଟେ ସଂସ୍କାର ରହିବ, ସେ ବି ମନ୍ଦିରରେ ସାହାଯ୍ୟ କରିପାରିବେ, ଭଗବାନଙ୍କୁ ଦର୍ଶନ କରିବେ, ଗୁରୁ ପୂଜା ଦର୍ଶନ କରିବେ, ନହେଲେ ଆମେ ପରିବାର ସହିତ ଆଟାଚ୍ ହେଇଯିବା, ଘର ଗୃହସ୍ଥ ଜୀବନରୁ ବାହାରିକି ଆସିବାଟା ବହୁତ ଗୁରୁଦ୍ୱାରା ମନ୍ଦିର ଟାଣ ଅଠା ଭାରି କଷ୍ଟ, ମନ୍ଦିର ଉପରେ ରହିଲେ କ'ଣ, ମନ୍ଦିର ବାରମ୍ବାର ଆସିଲେ ଭଗବାନଙ୍କ ପ୍ରତି ଆସକ୍ତି ବଢ଼ିବ, ଝାଡ଼ୁ ଟିକେ ମାରିଦେବି, ଫୁଲ ଟିକେ ତୋଳିବି, ଏ ଆସକ୍ତି ପ୍ରଭୁଙ୍କ ଆସକ୍ତିରେ ବଢ଼ିବ, ଏଣେ ସେବା ମିଳିବ, ଦର୍ଶନ ମିଳିବ, କେତେ କଲା ପରେ ପରେ ଜୀବକୁ ମାୟା ଜାଲରୁ ଉଦ୍ଧାର କରାହବ, କ'ଣ ଛୋଟିଆ କାମ ନା କ'ଣ, ଅନାଦି କାଳର କଥା, ଏଟା କେତେ ଜନ୍ମରୁ ସେ ବିଷୟକୁ ଭୋଗ କରିକରି ଆସ, ତା ପାଇଁ ଏତେ ବ୍ୟବସ୍ଥା ସବୁ ପ୍ରଭୁପାଦଜୀ ମହାରାଜ କରିକି ଯାଇଛ, ଆଚାର୍ଯ୍ୟମାନେ ଏଇଥିପାଇଁ ମଠ ମନ୍ଦିର କର, କ'ଣ ବୁଝୁଛ ନା ନାହିଁ, ତ ଝିଅ ଦୁଇଟା ନା କ'ଣ, ଦୁଇଟା ଝିଅକୁ ବାହାର କରିଦେବୁ ତୋର ବାହାଘର ଗୋଟେ ଦିନ, ଆରେ ମୁଁ କ'ଣ କହିବି, ମୋତେ ତ ସେଇଟା କାହିଁକି ମୁଣ୍ଡରେ ଅଟକା ପଡ଼ୁଛୁ କାହିଁକି, ମୁଁ ମୋ କଥାଟା ଶୁଣୁ, ତୋର କାମ ହେଲା ତୋର ଝିଅ ଗୋଟେ ଦିନ ଗୋଟେ ଝିଅ ବାହାଘର କରିବୁ, ରାତିରେ ଟେଣ୍ଟ କ'ଣ ରାତି ସରିବ ସକାଳେ ଦେଖିଲାକୁ ଟେଣ୍ଟ ଭଙ୍ଗା ହେଇଯାଇଥିବ, ଟେଣ୍ଟ ବାଲା ଖୋଲି ନେଇଛୁ, ଝିଅ ବାହାଘର ଗୋଟେ ଦିନ ନହେଲେ ମାସେ ଟିକେ ଟେନସନ୍ ହେବ, ମଠ କଲେ ପ୍ରତିଦିନ ଝିଅ ବାହାଘର, ବାପା ପ୍ରତିଦିନ ଝିଅ ବାହାଘର, ଖାଇବାକୁ ମିଳୁ ନ ମିଳୁ ରାଜଭୋଗ ଲୋକ ରୋଷେଇ କରିବୁ, ଘଣ୍ଟି ବାଜିବ ଆରତୀ ହବ, ଇସ୍କନ ମନ୍ଦିର ମାନେ ଶଙ୍ଖ ପଙ୍ଖା ହେଇଛି ମାନେ ଚାଲୁଥିବ, ବାପା କେହି ନଥିଲେ ସେ ତାର ଯିଏ ମଠ କରିଛି ସେ ତାର ଶଙ୍ଖ ପକେଇବ, ହଁ ସେଥିପାଇଁ ସମସ୍ତଙ୍କର ସହଯୋଗ ପ୍ରଭୁପାଦ ଚାହୁଁଥିଲେ, ସମସ୍ତେ ଗୃହସ୍ଥ ଲୋକମାନେ ମନ୍ଦିର ପାଖରେ ରହିବେ, ଏଥିରେ ତାଙ୍କର ମଙ୍ଗଳ ହବ। ଆଉ ଭଗବାନ ପ୍ରତି ଆସକ୍ତି ଆମର ବଢ଼ିବ, ଭଗବାନ ପ୍ରତି ଆସକ୍ତି ବଢ଼ିଲେ ସଂସାର ଆସକ୍ତି କମିବ। ତୁମେ ଭାବନି ସଂସାର ଆସକ୍ତି କାଟିକି ମୁଁ ଭଗବାନଙ୍କ ପ୍ରତି ଆସକ୍ତି ବଢ଼ିବ, ଏଟା ଜୀବନରେ କେବେ ଆସିବନି। ସଂସାର ଆସକ୍ତି କେବେ କାଟିପାରିବନି, ଭଗବାନଙ୍କ ପ୍ରତି ଆସକ୍ତି ବଢ଼ାଅ। ଭଗବାନ ପ୍ରତି ଆସକ୍ତି ବଢ଼ିଲେ ସଂସାର ଆସକ୍ତି ବଢ଼ିବ। ଆଉ ଭଗବାନ ପ୍ରତି ଆସକ୍ତି ବଢ଼ିଲେ ସାଧନ ଭୋଜନ ସବୁ ସମ୍ବନ୍ଧ ଆସିବ, ସାଧନ ଭୋଜନ କରିବା ଭଲ ଲାଗିବ, ଭଗବାନଙ୍କ ବିଗ୍ରହ ଭଲ ଲାଗିବେ, ସାଧୁ ଭଲ ଲାଗିବେ, ଭକ୍ତି ହବ, ପ୍ରେମ ହବ। ଠିକ ଅଛି, ସମୟ ହେଲା। ହରେ କୃଷ୍ଣ, ଜୟ ଭଗବତ ଗୀତା କି ଜୟ।